ॐ नमो भगवते वासुदेवाय। श्रीमद भगवत गीतार द्वितीय अध्याय मान श्रवण करथले किभली भगवान श्रीकृष्ण अर्जुन को बेतर सकाम कर्म विभाग जो मैंने ऊर्ध को जाइछन्ति अर्थात कामनार मुक्त होइछन्ति वेदाश्रय बा धर्माश्रय कामनाग्रस्त जो मान हृदय से मत के स्थिर हो पार निश्चल मत हो पार मनटा मतटा स्थिर ना सुख ना शांति ना व्यक्ति धनी गरीब सहित मतलब ना कौन सी विचार के करा उचित ना ये धनी हो गले मुझे सुखी रही गरीब हो जार मन निश्चल से सुख र ସେ ବିଦେଶରୁ ଭାରତରେ ହଉ ଗାଁରେ ହଉ ସିଟିରେ ରହୁ ଆମର ଇମ୍ପୋର୍ଟାନ୍ସ ତା ତତ୍ତ୍ୱ ଦୃଷ୍ଟିରୁ ଆମର କେବେ ଗୁରୁତ୍ୱ ଦିଆଯାଏନା ବ୍ୟକ୍ତି କେଉଁଠି ରହିଛି ପରିବେଶର କିଛି ଶକ୍ତି ରହିଛି ପରିବେଶ ରଜଗୁଣ ତଥିଲେ ବି ସୁଖ ରହିପାରିବନି କାରଣ ସମ୍ପୂର୍ଣ୍ଣ ମନ ବୁଦ୍ଧି ଜୀବାତ୍ମା ସହିତ ଏ ଶରୀରଟାକୁ କଣ୍ଟ୍ରୋଲ କରୁଛନ୍ତି ଇନ୍ଦ୍ରିୟମାନଙ୍କୁ ସେମାନଙ୍କର ଏତେ ଶକ୍ତି ମନର ଏତେ ଶକ୍ତି ସେ ବୁଦ୍ଧିକୁ ବି କଣ୍ଟ୍ରୋଲ କରିଛି ବୁଦ୍ଧି କଣ୍ଟ୍ରୋଲ କରିଦେଲେ ଇନ୍ଦ୍ରିୟମାନଙ୍କୁ କଣ୍ଟ୍ରୋଲ କରିଦେଲେ ଜୀବାତ୍ମା ତାର ସେ ତା ଅଧ୍ୟାସ ରହିଛି ତା ଅଣ୍ଡରେ ରହିଛି ଆଉ ମନ ନିଶ୍ଚଳ ମନ ଯୁଆଡ଼େ ଠେଲି ନେଲା ଯିବ ସେଇଟାକୁ ତାର ମଙ୍ଗଳ ବୋଲି ଭାବିବ ମନ ହିଁ କାରଣ ବନ୍ଧନ ନା ସମସ୍ତ ଯୋଗର ଉଦ୍ଦେଶ୍ୟ ସେ ମନକୁ ସ୍ଥିର କରିବା ନିଶ୍ଚଳ ମତି କେତେବେଳେ ହେଇପାରିବନି ଯେତେବେଳେ କାମନା ପ୍ରଚୁର ରହିବ କଳିଯୁଗରେ ଏଥିପାଇଁ ଆମେ ସବୁବେଳେ ଦେଖିବା ଯୋଉ ଯେତେ ପ୍ରକାର ପରିବେଶର ବିଶୃଙ୍ଖଳା ସାମାଜିକ ସ୍ଥିତି ହଉ ଯେକୌଣସି ସ୍ଥିତିରେ ଗୋଟେ ବିଶୃଙ୍ଖଳାର କାରଣ ହଉଛି ଚଞ୍ଚଳ ମତି ଅସ୍ଥିର ମତି ଯେତେବେଳେ ମତିଟା ସ୍ଥିର ନାହିଁ ସେତେବେଳେ କର୍ତ୍ତବ୍ୟ ବି ଜଣେ ସୁସ୍ଥ ଭାବରେ ସମ୍ପାଦନ କରିପାରିବ ନାହିଁ ମତି ସ୍ଥିର ନ ହେବାର କାରଣ କ'ଣ ସେ କହି ଯାହା ଶ୍ରବଣ କରୁଛି ବେଦର ଯୋଉ କର୍ମକାଣ୍ଡ ଜିନିଷ ଅଛି ବର୍ତ୍ତମାନ ବେଦ କେହି ପଢ଼ୁନାହାନ୍ତି କି ଲୋକଙ୍କର ବିଶ୍ୱାସ ବି ନାହିଁ ଏଇ ପୂଜା କଲେ ଏ ଫଳ ମିଳିବ ଏଗୁଡ଼ାକ ବିଶ୍ୱାସ ନାହିଁ ବର୍ତ୍ତମାନ ଲୋକଙ୍କର କେବଳ ବୈଜ୍ଞାନିକ କୌଶଳ ବୈଷୟିକ ଜ୍ଞାନ ଏହା ଉପରେ ବିଶ୍ୱାସ ଅଛି ବିଜ୍ଞାନର ଯୋଉ କୁଶଳତା ଦେଖେଇଛି ଲୋକ ଆଉ ବୈଷୟିକ ଜ୍ଞାନ ଗୁଡ଼ା ତା ଉପରେ ହିଁ ଲୋକଙ୍କର କେବଳ ହିଁ ପ୍ରାଧାନ୍ୟ ରହିଛି ଏଥିରେ ଆମେ ସୁଖ ରହିପାରିବୁ ନାହିଁ ଧନୀ ଗରିବ ସାଧୁ ଅସାଧୁ କିଏ ବି ହଉ ତାର ମନଟା ସ୍ଥିର ନାହିଁ ହଉ ତାର ମନ ସ୍ଥିର ନାହିଁ ତାକୁ ସୁଖର ଆଶା ନାହିଁ ଭଗବାନ ଗୀତାରେ ଆଗରେ କହିବେ ନା ନାସ୍ତି ବୁଦ୍ଧିର ଯୁକ୍ତ ନଚ ଯୁକ୍ତ ଭାବନା ନଚ ଭାବର ଶାନ୍ତି ଅଶାନ୍ତ ସେ କୁତ ସୁଖ ସୁଖ କୋଉଠି ଆସିବ କୋଉଠି ଗୀତାରେ ସମସ୍ତଙ୍କୁ ବାଡ଼ିକି ସାହାଯ୍ୟ କରିଦିଆ ହବ ବିଶ୍ୱରେ ଯେତେ ମତବାଦ ଅଛି ସବୁ ଭଗବାନଙ୍କର ବାଣୀରେ ହିଁ ଖଣ୍ଡନ ହବ ଗୀତାରେ ହିଁ ଖଣ୍ଡନ ଭାଗବତ କରିପାରିବନି ଭାଗବତକୁ ସେମାନେ ନ ମାନିପାରନ୍ତି ଗୀତାଟାକୁ ସମସ୍ତେ ମାନିବେ ଆଉ ଏଇ ଗୀତାରେ ଏଭଳି ଅକାଟ୍ୟ ଯୁକ୍ତି ରହିଛି ସମସ୍ତଙ୍କୁ ଡିପିଟ୍ ଗୀତାରେ କରିହବ ବିଶ୍ୱର ସମସ୍ତ ମତବାଦ ସମସ୍ତ ଅପସମ୍ପ୍ରଦାୟ ସମସ୍ତ ଯାକ ଯାଏ ବିପରୀତ ଧର୍ମୀ ଲୋକମାନଙ୍କୁ କେବଳ ଗୀତା ଦ୍ୱାରା ହିଁ ସମାଧାନ କରାହବ ଜଗତରେ ଯେତେ ବୈଜ୍ଞାନିକମାନେ ରାଜନୈତିକ ବ୍ୟକ୍ତିମାନେ ବିଶେଷଜ୍ଞମାନେ ଯେତେ ପ୍ରକାର ଚେଷ୍ଟା କଲେ ଲୋକ ଗୋଟେ ଶାନ୍ତି ଦେଇପାରିବେ ନାହିଁ କାହିଁକି ସେ ଲୋକର ବୁଦ୍ଧି ନାସ୍ତି ବୁଦ୍ଧିରେ ଅଯୁକ୍ତ ସେ ତା ବୁଦ୍ଧିର ଭଗବାନ ସହିତ ଯୁକ୍ତ ହଉନି ସେ କେବେ ହେଇପାରିବନି ସେ ଭଗବାନ ଏଠି ସେ ସମାଧ ବଚଲା ବୁଦ୍ଧି ସ୍ତଦା ଯୋଗମ ଆବଶ୍ୟସି ଶ୍ରୁତି ବି ପ୍ରତିପର୍ଣ୍ଣା ତେ ଯଦା ସ୍ତାସ୍ୟତି ନିଶ୍ଚଳା ଶ୍ରୁତିର ଉପରକୁ ଯାହା ଶୁଣୁଛ ବେଦରେ ଏଟା କଲେ ଏଟା ହବ ଏଟା ଫଳ କାମନାର ଉପରକୁ ଗଲେ ହିଁ ତୁମେ ନିଶ୍ଚଳ ବୁଦ୍ଧି ପ୍ରାପ୍ତ ହବ କାଲି ଶୁଣୁଥିଲେ ବଳଦେବୀ ଦାସ ନିଶ୍ଚଳ ବୁଦ୍ଧିର ଡେଫିନେସନ କ'ଣ ଦଉଥିଲେ ଗୋଟେ ଦୀପ ଯେଭଳି ପବନରେ ତାକୁ କୌଣସି ପବନ ସ୍ପର୍ଶ କରୁନି ସେ ଯେଭଳି ଭାବରେ ଜଳୁଛି ଜଣଙ୍କ ବୁଦ୍ଧି ସେଭଳି ସ୍ଥିର ରହିବ କଳିଯୁଗରେ ତ ବହୁତ ଡିଫିକଲ୍ଟ କାରଣ ଶରୀରର ଡିମାଣ୍ଡ ଏତେ ବଢ଼ିଯାଇଛି ଶରୀରର ଆବଶ୍ୟକତା ଏତେ ବଢ଼ିଯାଇଛି ଆଉ ଅସଂସ୍କାର ଏତେ କମ୍ ଆଉ ହୃଦୟ ଭିତରେ ଏତେ ରୁକ୍ଷ ଭାବନାଟା ଜାଗ୍ରତ ହେଇଛି କାମଶକ୍ତି ପରିବେଶ ପ୍ରଭାବରୁ ଲୋକ କାହାକୁ ବିଶ୍ୱାସ କରିପାରିବେନି ଚଞ୍ଚଳ ମତି ସବୁବେଳେ ବାସ୍ତବିକ ସ୍ନେହ ନାହିଁ ସେଥିରେ ବଞ୍ଚିବାଟା ବହୁତ କଷ୍ଟ କଳିଯୁଗରେ ଆମର ସେ ଟେକ୍ନିକାଲି ଆମେ ଦେଖୁଛେ ମାନେ ସାଇନ୍ସ ଦୃଷ୍ଟିରୁ ଆରିଷ୍ଟୋକ୍ରାଟ୍ ଲାଇଫ୍ ଦୃଷ୍ଟିରୁ ବିଦେଶ ଆମେ ଦେଖୁଛେ ବହୁତ ଭଲ ବୋଲି ବିଦେଶର ଅବସ୍ଥା ଭଲ ନାହିଁ ପ୍ରତ୍ୟେକ ଲୋକ କେବଳ ଦୁଃଖରେ ହିଁ ବଞ୍ଚୁଛି ସେଠି ତା କୌଣସି ଏଞ୍ଜୟମେଣ୍ଟ ନାହିଁ ମନ ଯାହାର ଯେତେ ଅସ୍ଥିର ଯିଏ ଯେତେ ବିଶ୍ୱ ପ୍ରତି ଆସକ୍ତ ସିଏ ଏତେ ଦୁଃଖୀ ବିଦେଶରୁ ତ ଭାରତରୁ ରହିକି ଗାଁରୁ ରହିକି ସେଠିରେ ରହିବ ସେଥିରେ କ'ଣଟା ଅସୁବିଧା ଅଛି? ସୁଖ ତ ମନଟା ଦେବ ନା, ମନ କେମିତି ସୁଖ ଦେବ? ମନ ସ୍ଥିର ହେଇଗଲେ ଧନକୁ ଗୋଟେ ସାଇଡ଼ରେ ରଖ, ଶାନ୍ତି ସହିତ ଧନକୁ ଗୋଟେ ସାଇଡ଼ରେ ରଖ, ସେଥିରେ କିଛି ଆବଶ୍ୟକ ନାହିଁ। ଧନ ଯେକୌଣସି ଭାବରେ ଗୋଟେ ଲୋକ ବଞ୍ଚିପାରିବ, ଲୋକ ବଞ୍ଚିବା ପାଇଁ ବହୁତ ରାସ୍ତା ଅଛି। ଭାରତବର୍ଷର ଶହଶହ ମନ୍ଦିର ଅଛି ଯେଉଁଠିକି ଲୋକ ମାଗଣା ଖାଇବାକୁ ଦିଆହଉଛି, କ'ଣଟା ଅଛି? ଭୋଜନ ପାଇଁ ବହୁତ ବଡ଼ ଜିନିଷ ନୁହେଁ। ଆମେ ସବୁ ଜିନିଷକୁ ଦେଖୁଛେ, ମୋର ସାମାଜିକ ସମ୍ମାନ ରହିବ, ମୋର ଜଗତରେ ଗୋଟେ କୀର୍ତ୍ତି ରହିବ, ମୋର ପିଲାଛୁଆଙ୍କୁ ମୁଁ ଶାନ୍ତି କରିବି, ଗୋଟେ ବହୁତ ବଡ଼ ଯାହା କୁହନ୍ତି, ଆମେ ଗୋଟେ ବଡ଼ ସାର୍ଟିଫିକେଟ୍ ନେଇକି ଜଗତରୁ ବାହାରିବା ପାଇଁ ଚାହୁଁଛେ। ଦେଖ ଯେତେବେଳେ ଗୋଟେ କଇଦୀରେ କଇଦୀ ଯେତେବେଳେ ରହିଛି କେଉଁଠି କାରାଗାରରେ, ସେ ବାହାରିଲା ବେଳେ ତାକୁ ଯାହା ବାହାରିଲେ ବି ତାକୁ ସାର୍ଟିଫିକେଟ୍ ଦେବ କି ଓକିଲ? ତ କହିବି ନା, ଏଇଟା ଦୋଷୀଟା ଥିଲା ବାହାରିଛି, ଦୋଷୀ ଲିଷ୍ଟଟା ରହିଲା ନା। ଆଉ ତୁମ ଫଲୋର ମାନେ କେବଳ ଯିବେ, ଯେଉଁ ବଡ଼ ବଡ଼ ନେତାମାନେ ଫଲୋ ମାନେ ବେକର ଫୁଲମାଳ ଦେଇ ତାକୁ ଧରିକି ଆସୁଛନ୍ତି, କିନ୍ତୁ ତାର କୋର୍ଟ କେସ୍ଟା ରହିଲା, କ'ଣ ସାଉଣ୍ଡ ହେଉଛି କି? ତାର କୋର୍ଟ କେସ୍ଟା ରହିଲା। ଗୋଟେ ଗୋଟେ ଦୋଷୀର ଦେଖ, ଗୋଟେ ଦୋଷୀର ଆମ ଇଣ୍ଡିଆନ ସିଷ୍ଟମ ବି ତୁମେ ସବୁ ଦେଖ, ଏଇ ଯେଉଁ ଫରେନ୍ ଯିବା ପାଇଁ ହେଲେ ତୁମ ନା ଗୋଟେ କେସ୍ ଅଛି, ତୁମକୁ ବିଦେଶ ବି ଯାଇପାରିବନି, ପୋଲିସ କ୍ଲିୟରାନ୍ସ ଦରକାର, ଏଇଟା ଦୋଷୀଟା। ଗୋଟେ ଦେଶ ଆଉ ଗୋଟେ ଦେଶକୁ ଯାଇ ହଉନି, ତୁମ ନା ଗୋଟେ କେସ୍ ଅଛି, ଯାଇପାରିବ ତୁମ ନା ପୋଲିସ କେସ୍ ଅଛି, ଦୋଷୀଟା ଯିବ ଭଗବାନ ପାଖକୁ। କ'ଣ ଯିବ ଯିବ ସେ କ'ଣ ଭଗବାନ ପାଖକୁ? ତା ନା ସେ ପୁରା ଯାହା କୁହନ୍ତି, ଯେତେ ପ୍ରଚେଷ୍ଟା କରୁଛି ମୁଁ ଏଠି ଗୋଟେ କ୍ଲିୟର ହେବି। ଗୋଟେ ଚୋର କେବେ ହେଲେ କ୍ଲିୟର ହେଇପାରିବ? ତା ନା ରେକର୍ଡ଼ଟା ରହିଲା ନା ନାହିଁ, ପଶିଲା ଜେଲଖାନା ଭିତରେ ବାହାରିକି ଆଇଲା, 50 ବର୍ଷ ପରେ ଖେଳେଇଲେ ବାହାରିବ। ଆଉ ସେ ଯେଉଁ ଡକାୟତ ଗୁଡ଼ା ଧରା ପଡ଼ୁଛନ୍ତି, ଯେଉଁ ବଦମାସୀ ଗୁଡ଼ା ମର୍ଡର ଫର୍ଡର କରୁଛନ୍ତି, ତାଙ୍କର ହିଷ୍ଟ୍ରି ବାହାର ଦେଖ ପେପରରେ, ତା ନାଁରେ ଏତେଟା କେସ୍ ଅଛି, ସେତେଟା କେସ୍ ଅଛି, ଏଇଠୁ ଖସିଥିଲା। ସେଇଟା ଏ ଜଗତର ଆମର ଗୋଟେ ଡିଫିଟ୍ ହେଉଛି, ପରାସ୍ତ ହେଉଛି, ପରାଭବ ତାବତ ବୋଧ ଯାହା ତମ ଯାବତ ନ ଜିଜ୍ଞାସ ଆତ୍ମତତ୍ଵ ଯାବତ କ୍ରିୟା ତାବତ ଇଦମ ମନୋବି କର୍ମାତ୍ମକ ଜିନ ଶରୀର ବନ୍ଧ। ଭଗବାନ ଋଷଭଦେବ ତାଙ୍କ ପୁଅମାନଙ୍କୁ ବୁଝାଉଛନ୍ତି, କର୍ମାତ୍ମକମ ଜିନ ଶରୀର ବନ୍ଧ, କର୍ମ ହେତୁ ସ୍ୱରବନ୍ଧନଟା ହେଇଛି ନା। ଆଉ ପୁଣି ଏଠି ଦକ୍ଷ ଦେଖେଇକି ଆମେ ଗୋଟେ ବାହାଦୁରୀ, ଏଇଟା ଗୋଟେ ବାହାଦୁରିଆ ନା ଆଉ କ'ଣ? ଘର ଭଗବାନ ଚଳେଇବେ, ଗୋଟେ ଜୀବ ତିଆରି କରିଛନ୍ତି ପ୍ରଭୁ ଚଳେଇବେ, ଆମର କେବଳ କର୍ତ୍ତବ୍ୟ କରିବାର ଅଛି। ଏମିତି ନାହିଁ ଯେ ଆମେ ଯେମିତି କହୁଛୁ ସେଭଳିଆ ଭାବେ ସଂସାର ଚାଲିପାରିବ, ଏଇଟା ପ୍ରାକ୍ଟିକାଲ ବି ନୁହେଁ। ପ୍ରତ୍ୟେକ ଲୋକର କିଛି ଡ୍ୟୁଟି, ଯେମିତି ଆମେ ମନ୍ଦିର ଚଳାଉଛୁ, ଆମର କିଛି ଡ୍ୟୁଟି ଅଛି, ତୁମେ ଯେମିତି ତୁମ ପରିବାର ପାଇଁ ଡ୍ୟୁଟି କରୁଛ, ଆମେ ସେମିତି ଡ୍ୟୁଟି କରୁଛୁ, ବଟ୍ ୱି ଆର୍ ନଟ୍ ରେସ୍ପନ୍ସିବଲ। ଆମକୁ ଯଦି ଟ୍ରାନ୍ସଫର କରିଦେ ଆମେ ପଳେଇଯିବୁ, ଆମକୁ ସେବା ଚେଞ୍ଜ କରିଦେଲେ ପଳେଇଯିବୁ, ଆମେ ଏଠି ଓନର୍ ନୁହଁ, ମୋ ଡ୍ୟୁଟିଟା ମୁଁ କରିବି। ସବୁ ଲୋକମାନେ ହୁଅନ୍ତି କ'ଣ, ସାଧୁମାନେ କେବଳ ପ୍ରବଚନଟା ଦେଇ ଦେଉଛନ୍ତି, ନାହିଁ ତୁମଠୁ ଆମର ହଜାର ଗୁଣ ରେସ୍ପନ୍ସିବଲ ଅଧିକା। ୟୁ ଆର୍ କେୟାରଲେସ୍ ମେଟେରିଆଲି, ଗୋଟେ ପରିବାର ତୁଳନାରେ ଜଣେ ସାଧୁ ହେଉଛି ବହୁତ କେୟାରଫୁଲ। ଯଦି ସେ କେୟାରଲେସ୍ ସାଧୁ ସେଥିବ, ସେ କଞ୍ଜେ ଫଞ୍ଜେ ଖାଇକି ସେ ଯେଉଁ ବୁଲନ୍ତି ବାବା, ସେ ସେଭଳିଆ ହେଇଥିବ, ସେ ଇନଷ୍ଟିଚ୍ୟୁସନ୍ ଚଳେଇ ପାରିବନି, ସେ କୌଣସି ଗୋଟେ ଭଗବାନଙ୍କର ସେବାନୁଷ୍ଠାନ ଚଳେଇ ପାରିବନି, ଗୋଟେ ସମ୍ପ୍ରଦାୟରେ ଗୋଟେ ଶିକ୍ଷା ସେ ରଖିପାରିବନି। ସେ 1000 times ମୋର ସିରିୟସ୍ କେୟାରଫୁଲ ଦେନ୍ ଏକ ଫ୍ୟାମିଲି ଲାଇଫ୍, ଫ୍ୟାମିଲି ପର୍ସନ୍, ସୋସିଆଲ ପର୍ସନ୍। ବହୁତ ଦାୟିତ୍ୱଶୀଳ ହେବାକୁ ପଡ଼ିବ। ଗୋଟେ ତୁଳସୀ ନଥିଲେ ଭୋଗ ଲାଗିପାରିବନି, ଆଉ ଅପେକ୍ଷା କରିବ ଗୋଟେ ତୁମର ସବୁ, ତୁମର କ'ଣ ତୁଳସୀ ପଡ଼ୁଛି ନା ନା କ'ଣ ଗ୍ୟାସ୍ ଅଛି ନା ନା ହୋଟେଲ ଯାଇ ଖାଇଦେବ, ତୁମର କ'ଣ ରେସ୍ପନ୍ସିବିଲ ଅଛି? ରୋଷେଇ ହେଲା ନେଇଯା ହୁଏ, ବରା ପିଆଜି ନେଇଆସ, ଆଳୁଦମ ବରା ନେଇଆସ, ଖାଇଦେବା ସକାଳୁ, ତୋର କ'ଣଟା ଅଛି? ତୁମେ କର୍ମ କରୁଛ, କିନ୍ତୁ ତୁମର ସବୁବେଳେ କର୍ତ୍ତୃତ୍ୱ ଅଭିମାନ ରହୁଛି, ଫଳ ଅବିସନ୍ଧ ଫଳ କେମିତି ପାଇବି ରହୁଛି, ଫଳର ଆସକ୍ତି ରହୁଛି, ବିଷୟ ପ୍ରତି ଆସକ୍ତି ରହୁଛି, ତୁମେ କର୍ମବନ୍ଧନ ପଡ଼ୁଛ। କର୍ମ ନ କରିକି ରହିପାରିବେନି, ଗୋଟିଏ କର୍ମ ବନ୍ଧନ ପକେଇବ, ଆଉ ଗୋଟିଏ କର୍ମ ଏ ସଂସାର ଆମକୁ ଭଗବାନଙ୍କ ଚରଣ କମଳରେ ପହଞ୍ଚେଇବ, ହେଲେ ସବୁବେଳେ ଡିଫିଟ୍ ହେବ ଆମର। ମୋତେ ନିଶ୍ଚଳ ନ ହେଲେ କେହି ବି ଶାନ୍ତି ପାଇପାରିବେନି। ଆଉ ତା ବିନା ଆଉ ଯେତେ ପ୍ରକାର କର୍ମ, ଏ ଉଗ୍ର କର୍ମଟା ମୋତେ କି ଚଞ୍ଚଳ କରେ, ଉଗ୍ର କର୍ମ ଏଇଟା କୁହାଯାଏ ସ୍ଥିର। ଏଇ ଯେଉଁ ଚାଷୀମାନେଙ୍କର ତାଙ୍କ କର୍ମ ଗୁଡ଼ା ଉଗ୍ର କର୍ମ ନୁହେଁ, ସେ ଧାନ କାଟିକି ଗଲା ଶୋଇଲା, ସେ କହିବନି ମୋର ଧାନରେ ଆକ୍ସିଡେଣ୍ଟ ହେଇଯିବ କି? ତାର ଗଲା ଧାନ କାଟିଦେଲା ଶୋଇଲା, ତୁମର ଗାଡ଼ିଟା ରଖିଦେଲେ ଚୋରି ହେଇଯିବ କି, ତୋର ଏଇଟା ହେଇଯିବ କି? ଯେତେ ଯେତେ ମଡର୍ଣ୍ଣ ସିଷ୍ଟମ ସବୁ ରହିଛି, କେବଳ ଗୋଟେ ମଣିଷକୁ ଏଜିଟେଟ୍ ଦେବ, କାରଣ ଏଇଟା ଗୋଟେ ସବୁ ବୈଜ୍ଞାନିକ କୌଶଳରେ ମାୟା ତାକୁ ତିଆରି କରିଛି, ଗୋଟେ ମଣିଷକୁ କେବଳ ଅଶାନ୍ତି ରଖିବା ପାଇଁ, ଏଇଟା ପ୍ରକୃତି ଜିନିଷ ନୁହେଁ ନା ପ୍ରଭୁ। ସେଇଟା ମୁଁ ଶୁଣୁଥିଲି ସେ ଲେକ୍ଚର, ପ୍ରଭୁ ବିରକ୍ତ ହଉଥିଲେ, ଏମାନେ ଆମକୁ କେତେ ଚିଟିଂ କରୁଛନ୍ତି, ଖାଲି ମଡେଲ ମଡେଲ କାର୍ ଗୁଡ଼ାକ ସବୁ ଚେଞ୍ଜ କରୁଛନ୍ତି, ପ୍ରତ୍ୟେକ ଜିନିଷ ଦେଖ ମଡେଲ ଚେଞ୍ଜ ହେଉଛି, ମୋବାଇଲର। ଆରେ ତୁମେ ଯଦି ଅଲ୍ଟିମେଟ୍ ଜିନିଷ ଜାଣିଛ ସେଇଟା ବାହାର କରୁନା, ଗୋଟେ ଏକ୍ସପ୍ଲୋରିଂ କରୁଛନ୍ତି ଲୋକମାନଙ୍କୁ, ତୁମେ ଜାଣିଛ ଯେ ତୁମ ପାଖରେ ସବୁ କ'ଣ କହୁଛନ୍ତି, ଇଞ୍ଜିନିୟର ମାନେ ଅଛନ୍ତି, ଡିଜାଇନର ମାନେ ଅଛନ୍ତି, ତୁମେ ଏମିତି ଗୋଟେ ଜିନିଷ ବାହାର କର ସେଟା ସବୁଦିନ ଚାଲୁ। ତୁମେ ଆଗରୁ ଦେଖ ଗୋଟିଏ ମଡ଼େଲ ଥିଲା, ମଡ଼େଲ କିଏ ଚେଞ୍ଜ କରୁନଥିଲେ, ବହୁତ ବର୍ଷ ମୁଁ ଦେଖିଛି। କେବଳ ଚେଞ୍ଜ କରିଦେଲେ କରାହଉଥିଲା, ଯେତେବେଳେ ମଡର୍ନ ସିଷ୍ଟମ ଆସିଥିଲା ଇଞ୍ଜିନଟାକୁ ଚେଞ୍ଜ କରୁଥିଲା, ଇଞ୍ଜିନ ପୋଜିସନ ହିସାବରେ ତାର ତାକୁ ସେ କଭର କରିବା ପାଇଁ ତା ଡିଜାଇନ ହଉଥିଲା। ଗୋଟେ ଏକ୍ସପ୍ଲୋରିଂ, ଏଗୁଡ଼ା ସବୁ ଏକ୍ସପ୍ଲୋରିଂ ଜିନିଷ, ଖାଲି ଗୋଟେ ଆଡଭାଟାଇଜ କରିଦେବେ ଏ ଚକାର ଏମିତି ହେଇଯିବ, ଏଟା ଏମିତି ହେଇଗଲା, ଏ ଡିଜାଇନ ଚେଞ୍ଜ ହେଇଗଲା, କଲର ଚେଞ୍ଜ କରିଦେଲେ, ଡିଜାଇନ ଲୋକ ପୂର୍ବ ସେ ବିରକ୍ତ ହଉଛୁ। ସୋ ଡି ଆମର ଥିଲା କ'ଣ, ସେତେବେଳେ ଗାଡ଼ିଟା ଥିଲା ଘରେ ସ୍ଥାନ କରିଥିଲା, ଡି ମଡ଼େଲ, ଡି ମଡ଼େଲ ଟ୍ରକ, ଟାଟାର ଡି ମଡ଼େଲ ଥିଲା, ତାପରେ ଏସ୍ ମଡ଼େଲ ଥିଲା, ତା ପୂର୍ବଟା ମୁଁ ଦେଖିଛି ବେଡ଼ଫୋର୍ଡ, ବେଡ଼ଫୋର୍ଡ ଗାଡ଼ି ଥିଲା। ବର୍ତ୍ତମାନ ଦେଖ ତୁମେ ପ୍ରତି ଛଅ ମାସ ଗୋଟେ କମ୍ପାନୀ ମାନେ ଗୋଟେ ଗୋଟେ ଜିନିଷ ତିଆରି କରୁଛନ୍ତି, ପୂର୍ବ କହୁଛନ୍ତି ଏତେ ଗୋଟେ କେତେ ଏକ୍ସପ୍ଲୋରିଂ କରୁଛନ୍ତି, ସେମାନେ ତାଙ୍କୁ ଆଟ୍ରାକ୍ଟ କରିଦେଉଛନ୍ତି, ଏମାନେ ଗଧ ଭଳିଆ ଖଟିକି ପଇସା ଗୁଡ଼ା ସେଥିରେ ଇନଭେଷ୍ଟମେଣ୍ଟ କରୁଛନ୍ତି, ଭାବୁଛନ୍ତି ଏଥିରେ ଅଧିକା ଫେସିଲିଟି ମିଳିବ, ଗୋଟେ ଅଧିକା ଫେସିଲିଟି ଆମକୁ ମିଳିବ, ଆମ କମ୍ଫର୍ଟ ମିଳିବ। କି ଯିଏ ଯେତେ କମ୍ଫର୍ଟ ଦେଉଛି ତାର ସେତେ ଆମକୁ ସେତେ ତାକୁ ରେସ୍ପନ୍ସିବଲ ନେବାକୁ ପଡ଼ିବ। କେହି କମ୍ଫର୍ଟ ଖାଲି ଦେବେନି, କେୟାର ନ କରି ତୁମେ କମ୍ଫର୍ଟ କିଏ ଦେବ, କେୟାର କରିବାକୁ ପଡ଼ିବ ନା, ମଣିଷ କେୟାରଟା ଭୁଲି ଯାଉଛି, ଖାଲି କମ୍ଫର୍ଟଟା ଖୋଜୁଛି। ତାପରେ ଟାକ୍ସ ଟାକ୍ସ ଦେବ ନା, ତୁମେ ଗୋଟେ ଛୋଟ ଗାଡ଼ି କିଣିବ, କମ୍ ପଇସାର ଗାଡ଼ି କିଣିବ, ବଡ଼ ପଇସାର ଗାଡ଼ି କିଣିବ, ସମାନ ଅଛି। ଆପଣ ବୋଧେ କହୁଛନ୍ତି ଆଉ ଗୋଟେ ବଡ଼ ହେଉଛି, ଆମ ପ୍ରକୃତିକୁ ନଷ୍ଟ କରୁଛନ୍ତି ଏମାନେ। ତୁମେ ଯଦି ଚେଞ୍ଜେସ୍ କରୁଛ, ଲକ୍ଷ ଲକ୍ଷ ଟ୍ରକ୍, ଲକ୍ଷ ଲକ୍ଷ ଏ ଯୋଉ ଆମର କାର୍ ଫାର୍, ଏଇଟା ସବୁ ଲୋକ ରିଜେକ୍ଟ ହେଉଛି ନା, ତାହେଲେ ଏ ଯୋଉ ଲୁହା, ଏ ଯୋଉ ପ୍ଲାଷ୍ଟିକ, ଏଗୁଡ଼ା ସବୁ ପଡ଼ିକି ରହୁଛି କି ନାହିଁ। ତେଣୁ ସମାଜର ବ୍ୟବସ୍ଥାକୁ ଏମିତି କରାଯାଇଛି, ଏଇଟା କରାଯାଇ ନୁହେଁ, ଏ କଳିଯୁଗଟା ହବ। ଯଦି ସମଗ୍ର ବିଶ୍ୱ ଯଦି କୃଷ୍ଣ ଚେତନଶୀଳ ନ ହବ, ଏ ଅବସ୍ଥା ଗୋଟେ ଭୟଙ୍କର ଅବସ୍ଥା, ଅସ୍ଥିର ମନାମାନଙ୍କର ସାଙ୍ଗରେ ରହିବା। ସେ କହିଲେ ନା ନୀତିକାଳ ସେଟା ଲେଖିଲେ, ଦ୍ରୁତର ମାନେ ଅସ୍ଥିର ବ୍ୟକ୍ତିର ଲକ୍ଷଣ କ'ଣ, କୁଚିତ ରୁଦ୍ରମ, କୁଚିତ ସୌମ୍ୟମ, କେତେବେଳେ ଭାରି ଭୟଙ୍କର, ଆଉ କେତେବେଳେ ଭାରି ମଧୁର କଥା କହିବ। ଆଉ ସେ ରୁଦ୍ରମ କୁଚିତ ସୌମ୍ୟ ସେ ଲେଖିଲେ ସେଠି କେମିତି ତା ଅବସ୍ଥାଟା, ନା ଶ୍ରାବଣସ୍ୟ ଘନ ଯଥା, ଶ୍ରାବଣ ମାସର ବର୍ଷା ଭଳିଆ କିଛି କୁଆଡ଼େ ନଥିବ, ଆସିବ ଖରା ଦେଖୁଥିବ, ସାଙ୍ଗେ ସାଙ୍ଗେ ଘୋଷି ଆସିବ, ବାଡ଼ି ଦେଇକି ପଳାଇବ। ବର୍ତ୍ତମାନ ସବୁ ଲୋକଙ୍କର ଅବସ୍ଥା ଏହା, କିଏ କାହାକୁ ଜାଣିପାରୁନାହାନ୍ତି ଇଏ ଲୋକଟା ଭଲ ନା କି ଖରାପ, କେତେବେଳେ ମଧୁର କଥା କହୁଥିବ, କେତେବେଳେ ଆସିବ କୁଆଡ଼ୁ ଅଫିସରୁ କ'ଣ ରାଗି ରୁକି ଆସିବ, ଦେହ ଆରମାର ଭାଡ଼ି ମଣିଷ ବର୍ତ୍ତମାନ ବଞ୍ଚିବାଟା ଯଦି ଦେଖାଯିବ, ସେଥିପାଇଁ ବିଦେଶରେ କିଏ କାହାକୁ କଥା କୁହନ୍ତିନି, ବିଦେଶରେ ତ ଗସିବି କି ନାହିଁ, ମୁଁ ସେଟା ଭାଇ କାହିଁ କଥା ହୁଅନ୍ତିନି, କିଏ ତା କିଏ କାହାକୁ କିଛି କରିବେନି, ତା ଜାଗାରେ ସେ ବସିଥିବ, ଏ ଜାଗାରେ ବସିଥିବ, ଲକ୍ଷ ଲକ୍ଷ ଲୋକ ବସିଥିବେ, ହୋ ହାଲା ଯେଉଁ ଏଠି ଦେଖୁଥିବ, ହୋ ହାଲା ବସ୍ ଟ୍ରକ୍ କେଉଁଠି ବସିପାରିବନି, ତୁମେ ମୋବାଇଲରେ ଭୋ ଭୋ ହେଇ କଥା, ମୋବାଇଲରେ କଥାବାର୍ତ୍ତା ନାହିଁ, ତାଙ୍କର ସାର୍ ଦେଟ୍ ଭେରି ଡିସିପ୍ଲିନ, ସେମାନେ କଥା ସେ ବୋଧ କାହାକୁ ଡିଷ୍ଟର୍ବ କରିବେନି, ସେମାନେ ଜାଣନ୍ତି ସବୁ ଉଦ୍ବେଗରେ ଅଛନ୍ତି, ବେଶୀ ସେମାନେ କଥାବାର୍ତ୍ତା ସେମାନେ କରନ୍ତିନି, ସବୁ କଥାରେ ସରି ତ ତୁମ ସାଙ୍ଗ ହେଇଥିଲେ କି ମୁଁ ତ କଥା ହେଇପାରିବି, ପରମିଶନ ନେବେ କାହିଁ, ସେ ବହୁତ ଉଦ୍ବେଗରେ ରହିଛନ୍ତି। ବର୍ତ୍ତମାନ ଭାରତର ପରିସ୍ଥିତି ସେ ହବ, ନିଶ୍ଚଳ ବୁଦ୍ଧି ନାହିଁ ଏମାନଙ୍କର, ପୁରା ବିଶ୍ୱାସକ୍ତ ହେଇଗଲେ, ପୁରା ମଡର୍ନ ଟେକ୍ନୋଲୋଜି ଗୁଡ଼ା ଆସି ପହଞ୍ଚିଗଲା, ଭଗିଷ୍ୟତଟାକୁ ସେଟା ଜାଣିଥିଲେ, ସେଥିପାଇଁ ପୂର୍ବତ ତୁମେ ବିଦେଶ ଯାଅ, ମରିଯିବେ ଲୋକ ଗୁଡ଼ାକ, ଆଉ ବର୍ତ୍ତମାନ ତ ଇସ୍କନ ଗୋଟିଏ ଜାଗା ସବୁ ଆସି ପହଞ୍ଚିବେ, ଆଉ କେଉଁଠି ଅଛି କି, ତାଙ୍କ ଜୀବନଶୈଳୀରେ ତାଙ୍କୁ ବଦଳାଇବା ପାଇଁ ଆଉ ଇନଷ୍ଟିଚ୍ୟୁସନ୍ କିଛି ନାହିଁ। ତାଙ୍କୁ କୁହା ହବ ତୁମେ ଚାଲ ବୃନ୍ଦାବନର ସେ ରୁଟି ମାଗି ଖାଇବ, ରୁଟି ମାଗି ଖାଇବେ, ଇଏ ଯିଏ ପିଜା ଖାଇଛି ରୁଟି ମାଗି ଖାଇବ, ଯିଏ ପିଜା ଖାଇଛି ପାସ୍ତା ଖାଇଛି କ'ଣ, ଆଉ ଗୋଟେ କ'ଣ ହେଟା ନୁଡ଼ୁଲ, ଆଉ ଗୋଟେ କ'ଣ ଲମ୍ବା ଲମ୍ବା ଖାଇଛି, ତାକୁ ତୁମେ ନେଇକି ତାକୁ ବାବାଜୀ ବନେଇବ, ପାଠ ପଢ଼େଇବ ତୁମେ, ତାକୁ ତୁ ଯା ମାଧବୀର କରି ଗାଁରୁ ମାଗିକି ଆଣେ, ସେ ବାବାଜୀ ହବ, ସାଧୁ ଜାଣିଛ ନା ସବୁ, ସେଥିପାଇଁ ସେ ସବୁ ଇନଷ୍ଟିଚ୍ୟୁସନ୍ ବନେଇଛନ୍ତି, ସେମିତି ଇନଷ୍ଟିଚ୍ୟୁସନ୍ ବନେଇଛନ୍ତି, ସେମିତି ସେ ଜାଣିଛନ୍ତି କମସେ କମ୍ ଲୋକଟା ଭେଜିଟେରିଆନ୍ ହେବେ, ଏତେ ଖାଇବାଟା ଛାଡ଼ିପାରିବେନି, ନହେଲେ ପ୍ରସାଦ ପାଇବେ, ବଞ୍ଚିକି ରୁହନ୍ତୁ ଆଗେ। ଅସ୍ଥିର ମନା ଲୋକଙ୍କର ସେ କ'ଣ କରୁଥିଲେ, ସବୁ ମନକୁ ସ୍ଥିର କରିବୁ, ସେଥିପାଇଁ ଯେତେ ପ୍ରକାର ଚିନ୍ତା କରୁଥିଲେ ମନକୁ ସ୍ଥିର କରିବା, ମନ କ'ଣ ମୋ ମାଇଣ୍ଡ ଠିକ ନାହିଁ, କ'ଣ କରିବା ମୋବାଇଲଟା ଦେଖିବା, ଲୋକମାନେ ହଁ ମୁଁ ମାନେ ଗୋଟେ ମନକୁ ସ୍ଥିର କରିବା କାମ ହେଲା, ଗୋଟେ କେଉଁଠି ଗୋଟେ ମନଟାକୁ ଲଗେଇଦେବା, ମୋବାଇଲଟା ଦେଖିଦେବା, ଏଇଟା କରିଦେବା, ସେଠି ଗୋଟେ ଦେଖିଦେବା, ସେ ମୋ ମନଟା ସ୍ଥିର ହେଇଗଲା। ଆରେ ତୁମେ ଯେଉଁଥିରେ ଲଗେଇଲ ମନ ପୁଣି ତାର ପ୍ରତିକ୍ରିୟା ରଖିଲେ କି ନାହିଁ, ହବନି ସେଟା, କାମନାଟା ତୁମେ ଛାଡ଼ିପାରୁନ ମାନେ ମନ ସବୁବେଳେ ତୁମେ ଏଜିଟେଟ୍ କରିକି ନେବ, ଗୋଟିଏ କାମନାରେ ଫିକ୍ସ ରହିଲେ ସବୁ ଜିନିଷ ସ୍ଥିର ହବ, ସେ ହେଉଛି କୃଷ୍ଣ ଚେତନା। ମୁଁ ତା ବିନା ପ୍ରଭୁ ବାରମ୍ବାର ରିପିଟଲି କୃଷ୍ଣ ଚେତନା କୃଷ୍ଣ ଚେତନା କୃଷ୍ଣ ଚେତନାର କର୍ମ କୃଷ୍ଣ ଚେତନାର ସେବା ଏଥିପାଇଁ କହୁଛନ୍ତି। ଜୀବନଟା ବହୁତ ଜଟିଳ ନୁହେଁ, ଆମେ ଜଟିଳ ବନେଇଦେଲେ। ଆଉ କୌଣସି ପ୍ରକାର ଯୋଗ ସିଷ୍ଟମ ଯୋଉ ମନକୁ ସଂଯମ କରିବା ପାଇଁ କଳିଯୁଗରେ କିଛି କାମ ଦେବନି। ମୁଁ ସବୁ ଦେଖୁଛି ସବୁ ଲୋକଙ୍କ ସାଙ୍ଗରେ ଡିବୋଟି ସାଙ୍ଗରେ ସବୁ ଏବେ ସବୁ ବେଶୀ ଇଣ୍ଟରାକ୍ସନ ହେଉଛି ନା, ବହୁତ ଲୋକଙ୍କର ଡିମାଣ୍ଡ, ଲାଇଫ ଷ୍ଟାଇଲ, ଗୋଟେ ପାର୍ଟିକୁଲାର ଫୁଡ୍, ପାର୍ଟିକୁଲାର ସବୁ ଜିନିଷ ଗୋଟେ ଆଟାଚ ହେଇକି ରହିଛନ୍ତି। ଆଡଜଷ୍ଟମେଣ୍ଟ ଟୋଟାଲ ନାହିଁ। ଯେଉଁମାନେ ଆଡଜଷ୍ଟମେଣ୍ଟ କରିବେ ସେମାନେ ମାଇଣ୍ଡ କ'ଣ ସନ୍ତୁଷ୍ଟ କରିପାରିବେ? ତା ସବୁ ଗୋଟେ ପାର୍ଟିକୁଲାର ଡିମାଣ୍ଡ ରହିଛି। ସେମିତି ଦେଖ ଏ ଯୋଉ ଯୋଉଟାକ ହଉଛି ସବୁ ହୋଟେଲ ଫୋଟେଲ ଗୁଡ଼ା ହଉଛି, ମୁଁ ସବୁଦିନ ପଚାରେ। ମୋର ଭାରି ଇନକ୍ୱିରି ମାନେ ଇନକ୍ୱିଜିଟିଭ ନେଚର, ଏତେ ପଇସା ଦେଇ ଖର୍ଚ୍ଚ କରୁଛନ୍ତି, ଏଗୁଡ଼ା କ'ଣ କର କିଏ ହୋଟେଲ ରହୁଛନ୍ତି? ମୁଁ ପଚାରେ ସେ ଟେମ୍ପୁବାଲାକୁ, ଲୋକ ସେ ଡ୍ରାଇଭର ପଚାରେ ଏ କେତେ ଟଙ୍କା କରିବେ ହୋଟେଲ? ଏ ପାହାଲ ଗୋଟେ ଲେଖା ହେଇନି ପାହାଲ, ଏ ପାହାଳ ପାଖରେ ମୁଁ ପାହାଲ ସେ କ'ଣ ସବୁ ଲେଖା ହେଇଛି? ମୁଁ ପଚାରେ ଏଇଠି ଲୋକ ଆସୁଥିବେ କି? କାହିଁ ତ ଫାଙ୍କା ଫାଙ୍କା ଦେଖାଯାଉଛି। ସେ କ'ଣ ମହାରାଜ ଆପଣ କ'ଣ ଜାଣିଛନ୍ତି? ଗୋଟେ ରାତି ରହିଲେ ତାର 1000। ମାନେ ଲୋକ 1000 ଟଙ୍କା ଦେଇ ରହୁଛନ୍ତି? ହଁ ଆଜ୍ଞା ରହୁଛନ୍ତି। ମାନେ ଲୋକ ଏମିତି ଷ୍ଟାଇଲ ଅଛନ୍ତି, ଦିଲ୍ଲୀରୁ ଆସିକି ପହଞ୍ଚିବେ ତାଙ୍କର ଅଲଗା କେଉଁ ହୋଟେଲରେ ରହିପାରିବେ? ତାଙ୍କୁ ସେଭଳିଆ ହୋଟେଲ ଦରକାର, 5 star କହିବେ। ଖାଲି ଗୋଟେ କି ହୋଟେଲଟା ମୁଁ ବିଦେଶରେ ଯେଉଁଠି ଯାଇ ଦେଖୁଛି, ୟୁରୋପ ସାରା ବୁଲିଲି, ଯେଉଁ ଏୟାରପୋର୍ଟରୁ ବୋଲି ଦେଖିଲ ସେ ହୋଟେଲଟା ଥିବ। ପଚାରିଲି ସେ ପିଲାକୁ, ମୁଁ ଏଇଟା କ'ଣ ସବୁଆଡ଼େ ଅଛି, ଆମ ଇଣ୍ଡିଆରେ ବି ଅଛି, ଏଠି କ'ଣ ଅଛି? ଆପଣ ଜାଣନ୍ତିନି, ତାଙ୍କର ସବୁ କନେକ୍ସନ। ଇଣ୍ଡିଆରେ ଯେଉଁ ଲୋକ ଆସିବେ ତାଙ୍କର ଯେଉଁ ଫେସିଲିଟି ସେ ହୋଟେଲରେ ରହିଥିବେ, ସେଠି ଆଇଲୁ ସେଇ ଫୁଡ୍ ସେଇ ଫେସିଲିଟି ସବୁ ତାଙ୍କର ଖାଇଥିବ। ମାନେ ଲୋକ ବିଷୟ ଭୋଗିବା ପାଇଁ ବି ଗୋଟେ ତାଙ୍କର ଷ୍ଟାଣ୍ଡାର୍ଡ ରଖିଲେଣି, ବିଷ ଭୋଗିବାର ଷ୍ଟାଣ୍ଡାର୍ଡ ସେ ରଖିଲେଣି। ଆଉ ସିଏ କ'ଣ ଏଇଭଳିଆ ଆଧ୍ୟାତ୍ମିକ ଜିନିଷଟା ବୁଝିବେ? ବିଷ ଭୋଗିବାର ଷ୍ଟାଣ୍ଡାର୍ଡ ଅଛି, ଆମେ ଏଇଆ ଖାଇବୁ, ଏଇଟା ହବ, ଏମିତି ବସିବୁ, ଏହା କରିବୁ, ଏ ଚେୟାର ତାଙ୍କୁ ସେ ଷ୍ଟାଇଲ ଦରକାର। ଆଉ ତୁମେ ତାଙ୍କୁ କହିବ ବାବା ଝିଅ, ବାବା ଝିଅ କି ବାବା ଝିଅ ମ ଭୋଗିଟା କି ବାବା ଝିଅ, ସେସବୁ ହବନି, କାମ ଦେବନି। ସେ ପୂର୍ବ ଇମ୍ପୋର୍ଟାନ୍ସ ଦେନି, ପୂର୍ବ ସବୁବେଳେ ଇମ୍ପୋର୍ଟାନ୍ସ ଦେଇ କୃଷ୍ଣ କନସିୟସନେସ୍ ଉପରେ। ତ ଯେଉଁ ସ୍ଥିତି ରହୁଛ ରୁହ, ପୂର୍ବ ଆଜି ସେ ଦୁଇ ଦିନ ହେଲା ସେ ଶୁଣୁ, ସେ ଗୋଟେ ଲେକ୍ଚର ରିପିଟ୍ ହୁଏ ସେ ଲେକ୍ଚରଟା। ଆଉ ମୁଁ ତ ଜାଣିନି ତା ସିଷ୍ଟମ କ'ଣ, ମାରିଦେଲେ ପୁଣି ସେ ମୂଳ ଲେକ୍ଚରଟା ଆସିବ, ଯେଉଁଟା ଅଧା ଶୁଣି ଦେବି ମୂଳରେ ଆସିବ। ପୂର୍ବ ସେଇଟା ବିରକ୍ତ ହେଉଛନ୍ତି, ପୂର୍ବତ ମୁଁ ଜାଣିଛି ତୁମେ ଡିଷ୍ଟର୍ବ ହୁଅନି, ପୂର୍ବତ କହୁଛନ୍ତି କାରଣ ତାଙ୍କୁ କାଉଣ୍ଟର କରାହଉଛି। ପୂର୍ବତ ପଚାରୁଛନ୍ତି, ପୂର୍ବତ ଯେଉଁମାନେ ମନ୍ଦିରରେ ରହୁନାହାନ୍ତି ବାହାରେ ରହୁଛନ୍ତି ସେମାନେ ଅଥରିଟି କହୁଛନ୍ତି ସେ ଫଲ ଡାଉନ୍। ପୂର୍ବତ ହଁ ଦ୍ୟାଟ୍ ଇଜ୍ ଅଲସୋ ପାର୍ଟିଆଲି ଫ୍ୟାକ୍ଟ, ସାର୍ ଫଲ ଡାଉନ୍। ସେମାନେ ଯଦି ମନ୍ଦିର ସହିତ ଆସୋସିଏଟ୍ ନହେଲେ ସେ ଫଲ ଡାଉନ୍ ହେଇଯିବେ, ମନ୍ଦିର ସହିତ ଯଦି ନ ମିଶିପାରିଲେ ସେ ତ ଧୀରେ 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 କର୍ମୀ ହେଇଯିବେ। ଆଉ ସେ ଖାଲି ନାମ ସ୍ପିରିଚୁଆଲ ଥିବେ କର୍ମୀ ହେଇଯିବେ ପ୍ରପାତ କଲେ। କିନ୍ତୁ ପ୍ରପାତ କହୁଛନ୍ତି ନୁହଁ, ତୁମେ ତମକୁ ସବୁବେଳେ ଫଲ ଡାଉନ୍ ଭାବିବନି, ଯିଏ ଯେଉଁଠି ରହୁଛ ରୁହ, କାହିଁକି ନା ପ୍ରପାତ କହୁଛନ୍ତି ତୁମେ ଡିସଏଗ୍ରିମେଣ୍ଟ ରହିବ, ଏଭଳି ଗଡ଼ବଡ଼ ଭିତରେ ଡିସଏଗ୍ରିମେଣ୍ଟ ରହିବ, ଜଣେ ଜଣଙ୍କୁ ପସନ୍ଦ କରୁନି, ଠିକ ତୁମେ ଡିସଏଗ୍ରିମେଣ୍ଟ ଅଛି, କିନ୍ତୁ ତୁମେ ଯେଉଁଠି ରହୁଛ ରୁହ, ପ୍ରିନ୍ସିପଲ ଫେରିବ। ସେ କହିଲେ ମୁଁ ମୋ ଜୀବନରେ 10 ଥରଠୁ ଅଧିକ ମୋ ଗୁରୁଦେବଙ୍କୁ ଭେଟିନି, ମୋଷ୍ଟଲି ମୁଁ 10 ଥର ଭେଟିଥିବି। କହୁଛନ୍ତି ଲେସ୍ ଦ୍ୟାନ୍ ଦ୍ୟାଟ୍, ମୋ ଗୁରୁଦେବଙ୍କ ସହିତ ମୋର ଇଣ୍ଟରାକ୍ସନ 10 ଥର ହେଇଛି, ବେଶୀ ହେଇନି। ମୁଁ ବେଶୀ କଥା ହେଇଛି ପଚାରେନି, ମୁଁ କହିଲେ କ୍ଲାସ୍ ଟିକେ ଶୁଣା ପଳେଇ ଆସେ, ଇଣ୍ଟରାକ୍ସନ ଯେଉଁ ହେଇଛି, କଥାବାର୍ତ୍ତା ଯେତିକି ହେଇଛି। ଆଉ ମୋ ଗୁରୁଦେବ ପୂର୍ବତ କହୁଛନ୍ତି, ମୋ ଗୁରୁଦେବ ସମସ୍ତେ ମୋ ଗୁରୁଦେବଙ୍କୁ କହୁଥିଲେ ଆଙ୍କୁ ବମ୍ବେ ମଠରେ ଇନଚାର୍ଜ କରାନ୍ତୁ, କିନ୍ତୁ ମୋ ଗୁରୁଦେବ କହୁଥିଲେ ନାହିଁ, ସେ ଯେବେ ପୋଷଣ ଅଛନ୍ତି ସେମିତି ଛାଡ଼ିଦେବ ତାଙ୍କୁ, ସବୁବେଳେ ଭକ୍ତିଘଟକୁ ମନା କର, ତୁମେ ଇନଚାର୍ଜ ହୁଏନି। ପୂର୍ବତ କହୁଥିଲେ କାହିଁକି ମୁଁ ଆଜି ବୁଝିପାରୁଛି, ମୋର ଏଇ କାମଟା ବାକି ଥିଲା, ମୋତେ ଏଇଠି ପଠେଇବାର ଥିଲା ତାଙ୍କର, ମୋତେ ଆଉ ସେ ମଠ ମନ୍ଦିର ଦାୟିତ୍ୱରେ ପଶେଇଲେନି, କାରଣ ପଶେଇଥିଲେ ମୁଁ ସେଇଠି ରହିଯାଇଥିଲି, ମୁଁ ଆଉ ବିଦେଶକୁ ଆସିପାରିନଥାନ୍ତି। ସବୁ ଗୁରୁ ଭାଇମାନେ ମୋର କହିଛନ୍ତି, ଇଏ ବହୁତ ଭକ୍ତି ବେଦାନ୍ତ, ଆମର ଅଭୟଚରଣ ଭକ୍ତି ବେଦାନ୍ତ ବହୁତ ମାନେ ଶାସ୍ତ୍ରଜ୍ଞ ଆଉ ବହୁତ ମାଚ୍ୟୁର୍ଡ, ତାଙ୍କୁ ତୁମେ ମଠ କର, ମଠରେ ଇନଚାର୍ଜ କରା। ମୋ ଗୁରୁଦେବ ସବୁ ରିଜେକ୍ଟ କରିଛନ୍ତି, ମୁଁ 10 ଥରରୁ ଅଧିକ ବିଶିନି। ପୂର୍ବତ କହୁଛନ୍ତି ସେଇଠି ସେ ଲେକ୍ଚର ସେ କଥା କହୁଛନ୍ତି, ତୁ ପ୍ରିନ୍ସିପଲ ଉପରେ ଫଲୋ କର, ମୋ ଗୁରୁଦେବଙ୍କର ଗୁରୁମୁଖ ପଦ୍ମାକେ ପୂର୍ବତ ରିପିଟ୍ କରୁଛନ୍ତି। ମୁଁ ସେଇଥିପାଇଁ ହିଁ ମୁଁ ସେଇଟାକୁ ଫୋକସ୍ କଲି। ତୁମେ କେଉଁଠି ରହୁଛ ରୁହ, ଘରେ ରହୁଛ ରୁହ, ପୂର୍ବତଙ୍କୁ ତୁମେ ପ୍ରିନ୍ସିପଲଟାକୁ ଫଲୋ କର। ଆଉ ପୂର୍ବତଙ୍କୁ ତୁମେ ଏବେ କେବେ ଭାବୁନି ଯେ ସମସ୍ତେ ଗୋଟେ ଜାଗା ରହିପାରିବେ ବୋଲି, ନାଇଁ ରହିପାରିବେନି, କଲେ ଗଡ଼ବଡ଼ ଗଲେ ଡିସଏଗ୍ରିମେଣ୍ଟ ଆସିବ, ଅଥରିଟି ଭିତରେ ଡିସଏଗ୍ରିମେଣ୍ଟ ଆସିବ। ତୁମେ ଯେଉଁଠି ରହୁଛ ରୁହ, କିନ୍ତୁ ପ୍ରିନ୍ସିପଲଟାକୁ ଫଲୋ କର, ନା ତୁମେ ଫଲଡାଉନ, ତୁମେ ପ୍ରିନ୍ସିପଲଟା ଫଲୋ ନ କରିପାର, ତୁମେ ଘରେ ରୁହ କି ମଠ ରୁହ, ମଠ ରହିକି ଯଦି ତୁମେ ପାଳନ କର, ତୁମେ ଫଲଡାଉନ ଷ୍ଟେଜ୍ରେ ଅଛ ନା, ମଠ ରହିକି ତୁମେ କିଛି କରିବନି, ଭୋଜନ ସାଧନ କରିବନି, କିଛି କରିବନି, ତୁମେ ଗଲ ପତନ ଅବସ୍ଥାରେ, ରହିବାର କ'ଣ ସ୍ଥିତିରେ କ'ଣ ଅଛି? ଆମ ସ୍ଥିତି ଉପରେ ଗୁରୁତ୍ୱ ଦିଆଯାଏନି, ପ୍ରିନ୍ସିପଲ ଉପରେ ଗୁରୁତ୍ୱ ଦିଆଯାଏ। ତୁମେ ତୁମେ ବ୍ରହ୍ମଚାରୀ ହୁଅ କି ଗ୍ରସ୍ତ, ତୁମେ ପ୍ରିନ୍ସିପଲଟାକୁ କେତେ ସୁନ୍ଦର ଭାବରେ ଆଡାପ୍ଟ କରୁଛ, ଫଲୋ କରୁଛ, ସେଇଟା ହେଉଛି ବଡ଼ ଜିନିଷ। ଏଇ କଥାରେ ପଡ଼ିଥିଲା। ନିଶ୍ଚଳ ମତି ଆମକୁ ହେବାକୁ ପଡ଼ିବ, ନିଶ୍ଚଳ ମତି ହେବାକୁ ହେଲେ ଆମକୁ କ'ଣ କରିବାକୁ ପଡ଼ିବ, ଯାହାକୁ କୁହାଯାଉଛି ଏଠି କାମନାର ଉର୍ଦ୍ଧ୍ୱକୁ ଯିବାକୁ ପଡ଼ିବ। ଚକ୍ର ବଳଦେବ ଦେବସ୍ୱାମୀ ତାଙ୍କ ଟିକାର ଲାଷ୍ଟରେ ଲେଖୁଛନ୍ତି, ନିର୍ବାତ ଦୀପ ଶିଖେବ ନିଶ୍ଚଳ ସ୍ଥାସ୍ୟତି ତଦା ଯୋଗାତ୍ମାନୁଭୂମି ଲକ୍ଷଣ ଏବ ପ୍ରାପ୍ୟସି ଅୟମ ଅର୍ଥ। ଯେତେ କଥା କହିଲେ ତୁମେ କ'ଣ କରିପାରିବ, ତୁମର ମନ ଯେତେବେଳେ ନିଶ୍ଚଳ ନ ହେଇଛି ସେ ସିଧା ଲେଖି ଦେଉଛନ୍ତି, ତଦା ସେହି ସମୟରେ ଯେତେବେଳେ ଦୀପ ଶିଖା ଭଳି ସ୍ଥିର ଭାବରେ ଜଳିବ ସେତେବେଳେ ତୁମର କ'ଣ ହେବ, ଯୋଗାତ୍ମାନୁଭୂମି ଯୋଗ ଆତ୍ମା ଅନୁଭବ ଲକ୍ଷଣ ଏବ ପ୍ରାପ୍ୟସି ଆତ୍ମ ଅନୁଭବ ଲକ୍ଷଣ କ'ଣ କୁହାଯାଏ, ଯେଉଁଟାକୁ ସେଲ୍ଫ ରିଲେସନ ଯୋଗର ଯେଉଁ ଅନ୍ତିମ ଜିନିଷଟା ଯେଉଁ ଅନୁଭବ ଆତ୍ମାନୁଭବ ସେଟା ତୁମେ ପ୍ରାପ୍ତ ନହେଲେ ହେଇପାରିବନି। ଆଚ୍ଛା ସେଟା କେମିତି ହବ, ତାପରେ ପୁଣି ଅୟମ ଅର୍ଥ କ'ଣ ସେ ଅର୍ଥଟା ନା ଫଲାଭିଲାସ ଶୂନ୍ୟତୟା ଅନୁଷ୍ଠିତାନି କର୍ମାଣି ସ୍ଥିତ ପ୍ରଜ୍ଞ ରୂପା ଜ୍ଞାନ ନିଷ୍ଠା ସାଧୟନ୍ତି। କନ୍କ୍ଲୁଜନଟା ଏଇ ଶ୍ଳୋକର ସିଦ୍ଧାନ୍ତଟା ଏଠି ଦେଉଛନ୍ତି, ଜଣେ ଜ୍ଞାନନିଷ୍ଠ ସ୍ତରକୁ କେମିତି ଯିବ ତାର ଉପାୟ କରୁଛନ୍ତି। ଫଳାଭିଲାସ ଶୂନ୍ୟତୟା ଅନୁଷ୍ଠିତ କର୍ମାଣି, ଫଳ ଅଭିଳାଷ ଶୂନ୍ୟ ହେଇକି ଅନୁଷ୍ଠିତ ଯେଉଁ କର୍ମ ଆମେ କରିବା ସେଇଟା କ'ଣ କରିବ, ସ୍ଥିତ ପ୍ରଜ୍ଞ ରୂପା ଜ୍ଞାନନିଷ୍ଠ ସାଧୟନ୍ତି, ସେଟା ଗୋଟେ ସ୍ଥିତ ପ୍ରଜ୍ଞ ହବ। ତୁମେ ଭଗବାନଙ୍କର ଭକ୍ତି କଲାବେଳେ ତୁମେ କାମନା ରହିଲେ ତୁମେ ସ୍ଥିତ ପ୍ରଜ୍ଞ ହେଇପାରିବେନି, ମୋତେ ଏଇଟା ମିଳିଲାନି ମୋର ସେଟା ମିଳିଲାନି ମୋତେ ଏମିତି ପଚାରୁନାହାନ୍ତି ମୋତେ ଏଇଟା କରୁନାହାନ୍ତି ଭଟର 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 ଚବିଶ ଘଣ୍ଟା ହଉଥିବେ ସବୁ ଡିସାଟିସ୍ଫାଏ, ଏଠି ଏମିତି ହେଲା ସେଠି ସେମିତି ହେଲା, ଯିଏ କହୁଛି ଯିଏ କହୁଛି ନା ଏମିତି ଚଳିବା ଦରକାର ଏଟା କରିବା ତାକୁ ପଶେଇ ଦିଆଯିବ, ଆମ ଗୁରୁଦେବ ଥିଲା ସେ କୁହନ୍ତି ସେ ପ୍ରେସିଡେଣ୍ଟ ପ୍ରେସିଡେଣ୍ଟ ହବ ତାକୁ ବସେଇ ଦେବେ ପ୍ରେସିଡେଣ୍ଟ ପୋଷ୍ଟ ସେ ଆଣିବ, ସମସ୍ତେ ବାହାରୁ କହିପାରିବେ ଭିତରୁ ପଶିଗଲା ପରେ ଆଉ କିଏ କିଛି କହିପାରିବେନି, ବ୍ୟକ୍ତି ଜଣେ ସେ ସମସ୍ତେ ସନ୍ତୁଷ୍ଟ କରିପାରିବେନି, ସବୁ ସବୁ ବ୍ୟକ୍ତିର କାମନାଟା ଗୋଟେ ଉଚ୍ଚ ବ୍ୟକ୍ତି ପାଖରୁ ଯେ ଏଇ ଲୋକ ଆମର ଡିଜାୟାରକୁ ଫୁଲଫିଲ୍ କରିବ, ସେ ତ ଜଣେ ନା ସେ ତ ପାରିବେନି, ସମସ୍ତେ ଅସନ୍ତୁଷ୍ଟ ହେବେ। କାମନାଟା ଗୋଟେ ଜିନିଷ ନା, କାମନା ରହିଲା ମାନେ ଫଳ ଅଭିଳାଷ ରହିଲା ମାନେ ଜଣେ ଯୋଗାତ୍ମନିଷ୍ଠ କେବେ ହେଇପାରିବ ନାହିଁ, ଜ୍ଞାନନିଷ୍ଠା ସ୍ତରକୁ ଯାଇପାରିବ, ଡିଜାୟାର ସବୁବେଳେ ଏଇଟା ମୋର ଭକ୍ତି କରିକି ବି ମୋର ଏଇଟା କାହିଁ ହେବନି ଏଇଟା ଏମିତି ହେବନି ମୋର ଏମିତି ଦରକାର ମୁଁ ଏମିତି ହେବି ସେମିତି ହେବି ଏଇଟା କାହିଁକି ଚିନ୍ତା କରୁଛୁ, ଜ୍ଞାନନିଷ୍ଠ ସ୍ତରକୁ ଯାଇପାରିବନି, ସେ କହିଲେ ସ୍ଥିତ ପ୍ରଜ୍ଞାର ଏଇଟା ଲକ୍ଷଣ ନୁହେଁ, ଏଇଟା ସମର୍ପଣ ଜିନିଷଟା ହଉ, ସମର୍ପଣ ଅର୍ଥଟା କ'ଣ, ସମର୍ପଣ ଶବ୍ଦର ସନ୍ଧିବିଚ୍ଛେଦ କରୁ ନା, ଅର୍ପଣ କୁହନ୍ତି ନା ଆମର ଆମର ସମ୍ୟକ ଅର୍ପଣ ସବୁଟା ସମ୍ୟକ ଭାବରେ ଅର୍ପଣ କରିଛ ଆଉ ପୂର୍ଣ୍ଣ ଭାବରେ ଅର୍ପଣ କରିଛ, ତୁମ କାୟ ମନ ବାକ୍ୟରେ ସବୁ କୃଷ୍ଣଙ୍କର ତୁମେ ମୁକ୍ତ ତୁମେ ହବ ନା, ଏ ଯଶ ହରିଦାସ କର୍ମଣା ମନସା ଗିରା ନିଖିଲେଶ ଅପି ଅବସ୍ଥାସୁ ଜୀବନ ମୁକ୍ତ ସବୁ ବଞ୍ଚି ବଞ୍ଚି ଆମେ ମୁକ୍ତ ହବ ନା, ଭକ୍ତ କ'ଣ ଯାଇ ସେଠି ମୁକ୍ତି ହବ ନା, କ'ଣ ଲୋକ କୁହନ୍ତି ତୁମେ କ'ଣ କେବେ ମରିବ କୋଉଠିକି ଯିବ କି ଆମେ ଏଇଠି ମୁକ୍ତ ଅଛୁ ଖାଇବିକି ଆନନ୍ଦ ରହୁଛୁ ଭଗବାନ ଭଜନ କରୁଛୁ ଏଠି ତ ମୁକ୍ତ ଆମର ବନ୍ଧନ ଅଛି କିଛି ନାହିଁ, ପ୍ରଭୁଜୀ ମହାରାଜ ବହୁତ ଏତେ ବୈଜ୍ଞାନିକ ଭିତରେ ସେ କଥାବାର୍ତ୍ତା କରୁଛନ୍ତି, ଆମର ପ୍ରୋବ୍ଲେମ୍ କିଛି ନାହିଁ, ପ୍ରୋବ୍ଲେମ୍ ହେଉଛି ଆକ୍ଚୁଆଲି ଆମେ ପ୍ରୋବ୍ଲେମ୍ ପଡ଼ୁଛେ କେବଳ ଏଇ କର୍ମ ଲୋକମାନଙ୍କ ପାଇଁ ତାଙ୍କୁ ହେଲ୍ପ କରିବା ପାଇଁ ପ୍ରୋବ୍ଲେମ୍ ପଡ଼ୁଛି, ଆମର ସମସ୍ୟା କିଛି ନାହିଁ, ଆମକୁ ଆଜି ସବୁ କାମ କରିବାକୁ ପଡ଼ୁଛି କେବଳ ତା ପବ୍ଲିକ ମାନଙ୍କ ପାଇଁ, ନିଜେ ବଞ୍ଚିବା ପାଇଁ ମନେ ରଖ ଗୋଟେ ଧାର୍ମିକ ଲୋକର ନିଜେ ବଞ୍ଚିବା ପାଇଁ କିଛି ଅସୁବିଧା ନାହିଁ, ଯେ ତାର ଭୋଗ ବାସନା ନାହିଁ ସେ ଯେକୌଣସି ଜାଗାରେ ରହିଯିବ, ମୁଁ ତ କୋରାପୁଟ ଯାଏ ମୁଁ ସେ ଚିନ୍ତା କରେ କ'ଣ ଦରକାର ମୁଁ ଏଇଠିରେ ବଞ୍ଚିବି ବଞ୍ଚିବି, ଏ କାଠ ଗୋଛ ବିକିଦେଲେ 10-50 ଟଙ୍କା ଆସୁଛି, ପୁଣି ସେଠି ଟ୍ରେନ୍ ଯାଉଛି ସେ ତାଙ୍କ ଗାଁରେ ଦେଖେ ସେ ଟ୍ରେନ୍, ସେ ଟ୍ରେନ୍ରେ କିଛି ଟିଟିଆ ନାହିଁ କିଛି ନାହିଁ, ତୁମେ କାଠ ନେଇ ପଳେଇବ ସେ ତାଙ୍କ ଷ୍ଟେସନ ପୂର୍ବରୁ ଗଡ଼େଇଦେବ ସେ ଲୋକ ଆସିକି ନେଇ ପଳେଇବେ, ବଞ୍ଚିବା ପାଇଁ କୌଣସି ଅସୁବିଧା ନାହିଁ, ଭଣ୍ଡା ଫଳ ସବୁ ମିଳୁଛି, ଗୋଟେ ଲେବର 300 ଟଙ୍କା ହେଲାଣି କ'ଣ ଡାକିବ, ଭରତ ମହାରାଜ ଯାଇ ଲେବର କାମ କରୁଥିଲେ ଡାକି ଯିଏ ନେଲା କ'ଣ ଖାଇବା ନାହିଁ ସେ କ'ଣ ମୋତେ ଡିମାଣ୍ଡ କରୁଥିଲେ ଭରତ ମହାରାଜ କିଏ ଯିଏ ଡାକି ନେଇଗଲା କ୍ଷେତ୍ର କର୍ମ ଲଗେଇଦେବ କାମ କରିଦେବେ ଉପରେ ପଳେଇ ଆସିଲେ କ'ଣ ଖାଇବାକୁ ଦେଲା ସହିଲା, ଗୋଟେ ଲୋକର ବଞ୍ଚିବା ପାଇଁ କିଛି ଅଭାବ ନାହିଁ, ଆଉ ଭିକ ମାଗିଲେ ତ ଆହୁରି ବଢ଼ିଆ କ'ଣ ଅସୁବିଧା, ଧାର୍ମିକ ଜଣେ ଧାର୍ମିକ ବ୍ୟକ୍ତିର ଭୋଗଶୂନ୍ୟ ବ୍ୟକ୍ତିର ବଞ୍ଚିବା ପାଇଁ ଜଗତରେ ବହୁତ ଜାଗା ଅଛି, ବହୁତ ଜାଗା ଅଛି, ସେଟା ଆମର ଲକ୍ଷ୍ୟ ନୁହେଁ, ଆମର ଲକ୍ଷ୍ୟଟା ଗୋଟେ ଅଲଗା ରହିଗଲା, ଆମ ଜୀବନକୁ ଏଭଳି ଭାବରେ ଭଗବାନ ମୋଲ୍ଡ କରି ନେଇ ଆସିଲେ ସମ୍ପ୍ରଦାୟର ଶିକ୍ଷା ହିସାବରେ ଆମକୁ ଯିବାକୁ ପଡିବ। ଆମେ ଇଚ୍ଛା କଲେ ତ ବାହାରି ଯାଇପାରିବେ, କେବଳ ଇଚ୍ଛା କଲେ ବାହାରି ଯାଇପାରିବେ, କେତେବେଳେ ତୁମେ ସ୍ୱତନ୍ତ୍ରତାକୁ ବ୍ୟବହାର କରିକି ଗୁରୁଷ୍ଠ ସହିତ ସମ୍ବନ୍ଧଟାକୁ କାଟିବ, ନିଜେ ବଞ୍ଚିବା ପାଇଁ ଚାହିଁବ, ସେତେବେଳେ ତୁମେ ଭଲ ରହିପାରିବ। ଭଲ ମାନେ ତୁମ ମନ ହିସାବରେ ରହିପାରିବ, ଭକ୍ତିକୁ ଆଶା କରିବନି, ଭକ୍ତିଟାକୁ ଛାଡ଼ି ଦେଇକି ମୁଁ ଟେନସନରେ ରହିବିନି, ମୋର ଆଉ ଟେନସନ ରହିବାର ନାହିଁ, ମୋର ମୋର ଯାହା ହବ ଦେଖିବା ମୁଁ ବଞ୍ଚିବି, ସେଇଟା ହେଲେ ତୁମେ ହେଇପାରିବ। ଭକ୍ତିକୁ ଆଶା କରିକି ତୁମେ ଭାବିବ ମୁଁ ସମ୍ପର୍କ ଗୁରୁକୃଷ୍ଣ ତ ରଖିବିନି, ମୁଁ ଦାୟିତ୍ୱ ନେବିନି, ଏଟା ସମ୍ଭବ ହେଇପାରିବନି, କେବେ ସମ୍ଭବ ହେଇପାରିବନି ଜୀବନ। ଆମେ ତ ଦେଖୁଛୁ ଆମ ଅନୁଭବରେ ଆମେ କହୁଛୁ, ଆଉ ବଞ୍ଚିବା ପାଇଁ କିଛି ହବନି ସାଧୁର। ଏ ଗଞ୍ଜାମ ଜିଲ୍ଲାରେ ଚାଲୁନ, ମୁଁ ତୁମକୁ 50 ଆଡ୍ରେସ୍ ଦେବି, ମାଗଣାରେ ବସି ଖାଇବ ଖାଲି, ଡାକିକି ନନା ଦବ ବାବା ଆସ ପାରସୁ ହେଇଗଲା ଖାଅ ଦି ଟାଇମ୍, ସେ ପୁଣି ଏମିତି ଦେବ ଯେ କୁକୁର କୁକୁର ଡେଇଁ ପାରିବନି, ଯେତେ ଅର୍ଣ୍ଣ ଦେବେ ଖାଇବା ପାଇଁ, ଖଟି ଖଟି ଯାଇ ପାଉନୁ ତୁ ମନ୍ଦିର ଠିଆ ହେଲେ ଆଉ ଯିଏ ତ ସେବା କଲା ଛାଡ଼। ଗଞ୍ଜାମ ଗୋଟେ ଜିଲ୍ଲା, ସେଥିରେ ଏତେ ମନ୍ଦିର ଅଛି, ପ୍ରତି ମନ୍ଦିର ପ୍ରସାଦ ଦି ଟାଇମ୍, ଏବେ ଏବେ ଚାଲିଥିବ ପହିଲି ଭୋଗ, ସବୁ ସବୁ ବୁଝି ପହିଲି ଭୋଗ ମାଗଣା ଅଛି। ମୁଁ ଯେତେବେଳେ ଯୋଉ କାମ କରୁଥିଲି, ଯୋଉ କ'ଣ ଅର୍ଡର କାମ କରୁଥିଲି, ମୁଁ ଦେଢ଼ ଟଙ୍କା ଦେଇକି ଆଣେ ନା, ରାମ ମନ୍ଦିର ଥାଏ ସେ ନନା ରୋଷେଇ କରିବା, ମୁଁ ମୋର ମୁଁ ଏଣେ ପାଠ ପଢିବି ନା ଜପ କରିବି ନା, ତାକୁ ଜଗିବି କାଠକୁ ଜଗିବି ନା କ'ଣ କରିବି, ସେ ଦେଢ଼ ଟଙ୍କା ଦେଇଦେଲେ ସେ ତାର ଦେବ, ସେ ଅନ୍ନ ଡାଲି ସେ ଏତିକି ଟିକେ ସବ୍ଜି ଦେବ, ସେ ଅନ୍ନକୁ ରଖିଦେବି, ରଖିଦେବି ପାଣି ପୁରେଇ ଦେବି, ଏଇଟା ଅନ୍ନ ଗୁଡ଼ା କିଏ ଏତେ ଖାଇବ, ତାଙ୍କର ତ ଏତେ ତ ଅନ୍ନ ଦେବେ, ଆଉ ସେ ଡାଲି ସେ ଗୋଟେ ଓଳି ହେବ, ଆଉ ଗୋଟେ ଓଳିକୁ ସେ କଲରା ପତ୍ର ସେ ତାଙ୍କ ଗଛର ଅମୃତଭଣ୍ଡା ଆଉ ସେଗୁଡ଼ାକ ସେ ଯେଉଁ କଦଳୀ ଭଣ୍ଡା ଆଉ ସେ ଥାଆନ୍ତି ସବୁ ଗାଁ ଲୋକମାନେ ଆଣିକି ଦେବେ, ସେଠି ମାର୍କେଟ କେଉଁଠି ଅଛି, ସେଟା ଜଙ୍ଗଲ ଭିତରଟା ଆଉ ମାର୍କେଟ କେଉଁଠି, କୁଆଡ଼େ ଗଲେ 1.5 କିଲୋମିଟର ଗଲେ ମାର୍କେଟ, ମୋର କୁଆଡ଼େ କ'ଣ ମୁଁ ଯିବି, ଫେର ଦେଢ଼ ଟଙ୍କାର ମୁଁ ସେ ଚିନ୍ତା କରୁଥିଲି, 50 ଗୋଟେ ମାସ ଚାଲିଲି, ଏଠି ଗୋଟେ ଦିନ ଲେବର ଖଟିଦେଲେ ଦିଶ ତ ମାସେ ବସିଲୁ, ବଞ୍ଚିବା ପାଇଁ କ'ଣ ଅସୁବିଧା ଅଛି ସଂସାରରେ, ଏ ବାବା ଯେଉଁ ଓକା ହେଇକି କହୁଛନ୍ତି ବଞ୍ଚିବନି ବଞ୍ଚିବନି ଯିବୁ ସଂସାର କରିକି, ମୂର୍ଖ ତୁ ବଞ୍ଚିବା ପାଇଁ ଯାଉଛୁ, ଆସୁନୁ 100 ଆଡ୍ରେସ୍ ମୁଁ ଦେଇଦେବି ବଞ୍ଚିବୁ ଯାଇକି, ଏଇଟା ସବୁ ବାହାନା, ହେ ମଠ ମନ୍ଦିର ଭଲ ଲାଗେ, ଏଇଟା ସେମିତି ନାହିଁ ସେମିତି ନାହିଁ, ଆମେ ସେଥିପାଇଁ ଆମେ ଏହା କରିବୁ, ସେଇଟା ଫାଲତୁ କଥା, ତୁମର ଭୋଗ ବିଳାସଟା ଅଛି, ବଞ୍ଚିବା ପାଇଁ କେଉଁଠି ଅଭାବ ନାହିଁ, ଏ ବୃନ୍ଦାବନ ଯାଉନାହାନ୍ତି, ବୃନ୍ଦାବନ ଖାଇପାରୁନି, ମାଙ୍କଡ଼ ତ କଦଳୀ ଖାଇପାରୁନି, ଆଉ ମଣିଷ କଦଳୀ କିଣୁଛି 3 ଟଙ୍କା ଦେଇକି, ବିସ୍କୁଟ କଦଳୀ ଆଉ ସେ ଗୋବର୍ଦ୍ଧନ ସେ ଆରପଟକୁ ଯେତେବେଳେ ପରିକ୍ରମା କରିକି କ'ଣ ସେଟା ଆମର ପୁଚ୍ଛରି ହେଇକି ଭାରି ପଳେଇବେ ସେ ଏରିଆରେ, ସେ ମାଙ୍କଡ଼ କଦଳୀ ସାଙ୍ଗରେ ଖେଳୁଛନ୍ତି, ମୁଁ ଦେଖି ହସି କରୁଥାଏ, ସେ ଫୋପଡ଼ା ପୋଡ଼ି ହେଉଛନ୍ତି କଦଳୀ, କଦଳୀ ପାରୁଟି ଖାଉନାହାନ୍ତି, ମୁଁ ଭୁଲେଇ ବାଦାମ ଗୋଟେ ଦେଖ, ଗୋଟେ ଜୀବ ଖାଲି ଆଶ୍ରୟ କରିଛି ଆମକୁ ତ କେତେ ମିଳୁଛି, ବାବା ଜୀବ ବୋଧେ 5-6 କମଳ ମିଳିବ, 5-6 ଆମ ଯୋଉ ସିକ୍ୟୁରିଟି ଥିଲା ପ୍ରଭୁ ଯୋଉଠି ଥିଲେ, ଆମର ପଥର କାମ ହୁଏ ଗୁରୁ ନଥିଲା ସିକ୍ୟୁରିଟି, ତ ପଚାରେ ତୁ ତୁ କୋଉଠୁ ଆଣୁଛୁ, ସେ ବିଜୟ ଥାଏ ସେ ତୁ କମଳ ଆଣୁଛୁ କୋଉଠୁ, ନା ବାବା ଆଣି ଦେଇ ଯାଇଛନ୍ତି, ଏଇଟା ନେଇ ବିକିବି କୋଉଠି ଦୋକାନରେ, ଦୋକାନରେ ଗୃହସ୍ଥ କତିରୁ ବିକି ତା ପଇସାଟା ବାବାକୁ ଦେବି, ଆମର 50 ବାବା କ'ଣ କରିବେ, ଦେଖ 5 କମଳ ଆସିକି ପହଞ୍ଚିଲାଣି, ତୁମେ ଯିବ ଦୌଡ଼ିକି କମଳ ଗୋଟେ କିଣିବା ପାଇଁ, ବଞ୍ଚିବା ପାଇଁ କଷ୍ଟ ଅଛି, ବଞ୍ଚିବା ପାଇଁ କୌଣସି ମଣିଷ କଷ୍ଟ ନାହିଁ, ଭୋଗ ପାଇଁ କଷ୍ଟ, ମୋର ଏଟା ଦରକାର ମୋର ସେଟା ଦରକାର ମୋର ଏଟା ଦରକାର ସେଥିପାଇଁ କଷ୍ଟ, ମଣିଷ ବର୍ତ୍ତମାନ ଭୋଗବାଦ ଆକୁ ଗୁରୁଦେବ କୁହନ୍ତି ଭୋଗବାଦ ସଭ୍ୟତା, ଭୋଗବାଦୀ ଆଉ ଭୋଗବାଦୀ ସଭ୍ୟତାରେ ପୁରା ଲୋକମାନେ ମାତିଥିଲେ, ଆଉ ସେଥିପାଇଁ ସେ କହୁଛି ମୁଁ ଶାନ୍ତି କରେ, ଶାନ୍ତି କେମିତି ରହୁ, ମନ ତ ତୁମର ସଂଯୋଗ ରହିବନି, ଜ୍ଞାନନିଷ୍ଠ ସ୍ତରରେ ପହଞ୍ଚି ପାରିବନି, ଫଳ ଅଭିଳାଷ ଶୂନ୍ୟ ତୁମେ ହେଇପାରୁନ, ଫଳ ଅଭିଳାଷ ଶୂନ୍ୟ ଅନୁଷ୍ଠିତାନି କର୍ମାଣି, ଯୋଉ କର୍ମଟା କରିବ ଫଳ ଅଭିଳାଷ ଶୂନ୍ୟ ହେଇକି କର୍ମ କଲେ ସ୍ଥିତ ପ୍ରଜ୍ଞା ରୂପା ଜ୍ଞାନ ନିଷ୍ଠା ସାଧୟନ୍ତି, ତୁମେ ସେ ଗୋଟେ ସ୍ଥିତ ପ୍ରଜ୍ଞା ହବ, ଧୀର ହବ, ଆଉ ଯାହା ହବ ମୁଁ ତ କର୍ମ କରୁଛି, ଫଳ ଅଭିଳାଷ ନାହିଁ, ଯାହା ଭଗବାନ କରିବେ ମୁଁ ତାଙ୍କ ପାଖକୁ ନେଲେ ନେବେ, ମାରିଲେ ମାରିବେ, ରଖିଲେ ରଖିଲେ, ବସିଦେଲେ ବସିଦେଲେ, ଏତେ ଗୋଟେ ଜଣ କାହିଁ ଏତେ ଓରେଡ଼ି ହବ, ଅଭିଳାଷଟା ରହୁଛି ବୋଲି ସେଥିପାଇଁ ଚୈତନ୍ୟ ମହାପ୍ରଭୁ ପୁରା, ଆଉ ତାଙ୍କୁ ଏତେ ବ୍ୟାଖ୍ୟା ଗୀତାର ବ୍ୟାଖ୍ୟା କରିବା ତାଙ୍କ ସମୟ କାହିଁ, ସେ ଷ୍ଟ୍ରେଟ୍ ପଳେଇଗଲେ ଶିକ୍ଷାଷ୍ଟ ଷ୍ଟ୍ରେଟ୍ ପଳେଇଗଲେ, ସେ ପ୍ରେମକ୍ତିଟା କହିବେ ନା ନନ୍ଦନଙ୍କ କତିରୁ ଆରମ୍ଭ, ନାମର ମୁହିଁ କହିଦେ ସିଧା ନନ୍ଦନଙ୍କୁ ଧରିଲେ, ଆଗେ ମୋର କିଛି ତ ଆବଶ୍ୟକ ନାହିଁ, ଫଳା ବି ଶୂନ ଜଣେ କହିବେ ମୁଁ ସଂସାର ରହିଛି କ'ଣ କରିବି କେମିତି ଚଳିବି, ଆରେ ତୁମେ କର୍ମ କର, ତୁମକୁ ତୁମ ମିଳିବା କଥା ମିଳିଯିବ, କିଛି ଅସୁବିଧା ନାହିଁ, ତୁମେ ତୁମ କର୍ମଟାକୁ କର, କାହା ପାଇଁ କରୁଛ, ନା କୃଷ୍ଣ ପାଇଁ କରୁଛି, ଫଳା ଶକ୍ତି ଚିନ୍ତା କରନି, ବିଶେଷ କରି ଭକ୍ତ ହେଲା ପରେ ବହୁତ ଚିନ୍ତା କରିବାର କିଛି ଆବଶ୍ୟକ ନାହିଁ,
କେମିତି ବଞ୍ଚିବ, କ'ଣ ହେବ, ମୋ ପିଲାର କ'ଣ ହେବ, ମୋ ଘର କ'ଣ ହେବ, ମୋ ପୋଜିସନ୍ କ'ଣ ହେବ, ହିଜ୍ ନଟ୍ ଏଡିବଡ଼ି, ମୋ ଦୃଷ୍ଟିରେ ହିଜ୍ ନଟ୍ ଏଡିବଡ଼ି, ତାର ଫେଥ୍ ନାହିଁ କୃଷ୍ଣଙ୍କ ଉପରେ, ବିଶ୍ୱାସ ନାହିଁ। କୃଷ୍ଣ ତାକୁ ମେଣ୍ଟେନ୍ କରିବେ, କୃଷ୍ଣ ମେଣ୍ଟେନ୍ ପ୍ରୋଟେକ୍ଟର, ତୁମେ କାହିଁ ଏତେ ଚିନ୍ତା କରୁଛ, ତୁମେ ତ କର୍ମ କର, ତୁମେ 5 ଘଣ୍ଟା 6 ଘଣ୍ଟା ତୁମେ ଗୋଟେ ଗୃହସ୍ଥ ତୁମେ ଜବ୍ ମିଳୁଛି, ତୁମକୁ ମିଳିବ ହିଁ କିଛି ନିଶ୍ଚିତ, ଜଣେ ଗୋଟେ ଡିଭୋଟି ଯେଉଁଟା ତ ଭରଣ ବ୍ୟବସ୍ଥା କରେ। କିନ୍ତୁ ଲୋକ କର୍ମୀ ଲୋକମାନଙ୍କୁ ମଦ ମାଂସ ଖାଇକି ତାଙ୍କ ପାଇଁ ବ୍ୟବସ୍ଥା ଆସୁଛି, ତାଙ୍କ କର୍ମଫଳ ହିସାବରେ ଆମକୁ ଭଗବାନ କିଛି ବ୍ୟବସ୍ଥା କରିବେ, ଆମର ବିଶ୍ୱାସ ନାହିଁ। ସେଥିପାଇଁ ଗୁରୁଦେବ କୁହନ୍ତି 99% ଲୋକଙ୍କର ବିଶ୍ୱାସ ନାହିଁ। ମୁଁ ସେଇଟା ଦେଖିଲି ସତ କଥା, ଗୁରୁଦେବ ଯାହା କହିଲେ କୃଷ୍ଣଙ୍କର କେତେ ଜଣଙ୍କର ବିଶ୍ୱାସ, ବିଶ୍ୱାସ ନାହିଁ। ସମସ୍ତେ ନିଜ ଯୋଜନା ଚାଲିବେ, ଖାଲି କୃଷ୍ଣ କଥାଟା ହଁ ମୁଁ କୃଷ୍ଣ ଉପରେ ବିଶ୍ୱାସ କରୁଛି, ଏଇଟା ଫାଲତୁ, ଏଇଟା ସୁଦୃଢ଼ ଭକ୍ତି ନୁହେଁ, ଏସବୁ ସକାମ ଭକ୍ତିରେ ଯାଏ। କୃଷ୍ଣ ନିଶ୍ଚିତ ମେଣ୍ଟେନ୍ କରିବେ, ନିଶ୍ଚିତ ସୁରକ୍ଷା ଦେବେ, କରିବେ ନା, ଏତେ ଦିନ ତୁମକୁ ବଞ୍ଚେଇକି ଆଣିଲେଣି, ତୁମକୁ ଛାଡ଼ିଦେବେ, ବସେଇଦେବେ, କିଛି କରିବେନି। ହଁ ଅନ୍ଧ ଗୁଡ଼ାକୁ ଦେଖିସବୁ, ଅନ୍ଧ ସେମାନେ ଜଗତରେ ବଞ୍ଚିକି ରହିଛନ୍ତି କି ନାହିଁ, ଅନ୍ଧ ଗୁଡ଼ା ଜଗତରେ ବଞ୍ଚିଛନ୍ତି। ସେ ପୁଣି ସେ ଯୋଉ ବାଲେଶ୍ୱର ମୁଁ ଦେଖେ, ସେ ତାଙ୍କୁ ଗୋଟେ କ'ଣ ସରକାର ଦେଲାଣି, ଗୋଟେ ମ୍ୟାଗ୍ନେଟ୍ ଭଳିଆ କ'ଣ ଏଇଟା, ଆପଣ ତାଙ୍କ ଷ୍ଟିକ୍ରେ ଗୋଟେ ମ୍ୟାଗ୍ନେଟ୍ ଭଳିଆ ଅଛି, ଜାଣିଛ ନା ନାହିଁ, ଆଉ ଜଗତରେ କ'ଣ ଜାଣିଛ, ଯୁଆଡ଼େ ଯିବେ ଦେଖିବ ସଂସାର କେମିତି ଚାଲିଛି, ଆଉ ଖାଲି ତ ପଇସା ପକେଟ ପୁରେଇବା ବୋଲେ ଖାଲି ଦୌଡ଼ିବ, ଆଉ କେମିତି ଚାହିଁବ ଫାଇଦା କେଉଁଠି ଆସିବ, ଖାଲି ଦୌଡ଼ିବ, ଖାଲି କେମିତି ମୋ କାମରେ ମୁଁ ଯିବି, ଲୋକ ସମସ୍ତେ ତୁମେ କ'ଣ ଜଗତ ଦାସ ସମସ୍ତେ, ଆଉ ମୋ କାମରେ ମୁଁ ଯାଉଛି, ମୁଁ ଆସୁଛି ସଂସାରଟା ଦେଖରେ ବାପା, ତୁ ଯଦି ଦୌଡ଼ୁଛୁ ଦେଖନି, ଅନ୍ଧର ଜାଣିନ, ତାର ଗୋଟେ ବାଡ଼ି ବାହାରିଲାଣି ଏବେ, ସେ ଜାଣିଦେବ ତ ମ୍ୟାଗ୍ନେଟ୍ ଭଳିଆ କ'ଣ ଗୋଟେ, କ'ଣ ଗୋଟେ ଅଛି ତମ, ସେଟା ମୁଁ ଜାଣିଛି, ସେ ବାଲେଶ୍ୱର ଦେଖେ ମୁଁ ସେ ଯାଏ, ସେ ଅନ୍ଧଟା ସିଏ ଅଣ୍ଡା ନେଲେ ଚାଲିବ ପ୍ଲାଟଫର୍ମରେ ଡେଲି ଯାଉ, ସିଏ ଅଣ୍ଡା ନେଲେ ଚାଲି ଲଉଛି, କେଉଁ ବଗି କେତେ ନମ୍ବର ତାକୁ ପଚାରି ସେ କହିଦେବ, ହର୍ନରୁ କହିଦେଉଛି ଅନ୍ଧଟା, ଆସିଗଲା ସେମିତି ବସିଥିବ, ମୁଁ ହେଲେ କରରେ ବସେ, ମୁଁ ତ ସବୁଆଡ଼େ ଷ୍ଟେସନ ବସିଥିବି, ଉଠିବି ସେଇ ଗାଡ଼ିରେ, ସେ କହିଦେବ ଏ ଭଦ୍ରକରେ ବସିଲେ ଆଉ ଗୋଟେ ଗାଡ଼ି ଚେଞ୍ଜ କରି ଲୋକାଲରେ ଯିବି, ସେଥିରେ ପଇସା କୁଡ଼ିଥାଏ, ଲୋକାଲ ଭଦ୍ରକ ଲାଗିବ ସେଥିରେ ଯିବି, ସେ କୁ ଧୋଇ ଆସିଗଲା ସୁପରଫାଷ୍ଟ ଆସିଲା, ସେ ନୀଳାଚଳ ଆସିଲା, ମୁଁ ଇଏ ଅନ୍ଧଟା କେମିତି ଜାଣୁଛି, ସେ ହର୍ନରୁ ଜାଣିଦେବ, ଆଉ ସେ ପୁରା ଅଣ୍ଡା ଅଣ୍ଡେ ଚାଲିବ, ଏମିତି 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 ଦିଆ ହାତ ମାରିବାରେ ବଗିକି ଉଠିବ, ତାକୁ ଭଗବାନ ବଞ୍ଚେଇକି ରଖିଛନ୍ତି। ଆମେ ଆମେ ହରେ କୃଷ୍ଣ କରିବା, ଆଖି ଅଛି, ଗୋଡ଼ ଅଛି, ମାଳା ଜପ କରୁଛ, ପୁଣି ଚିନ୍ତା, ଏସବୁ ବିଶ୍ୱାସ ନାହିଁ। ଆଉ ଫଳ ଅଭିଳାଷ ପ୍ରଚୁର ରହିଲା, ମନ ଚଞ୍ଚଳ ହେଲା, ଶାନ୍ତି ଖୋଜୁଛୁ, ଶାନ୍ତି କେମିତି, ମନଟାକୁ ସଂଯମ କର ଆଗେ, ମନଟା କେମିତି ସଂଯମ ହବ, ଫଳ ଅଭିଳାଷ ଛାଡ଼ିଲେ, ସେ ଗୋଟେ ନୀତିକାର କୁହନ୍ତି ନା ସେ କଥାଟା, ଲୋକ କହୁଛି କ'ଣ, ମୁଁ ସବୁ କରିକି ମନଟାକୁ ସଂଯମ କରିବି, ହେଲେ କହୁଛି ମୋ ମନଟା କାହିଁ ସ୍ଥିର ହଉନି ଆଜ୍ଞା, କହିଲେ ଇଏ ତୁ ସ୍ଥିର କ'ଣ, ମଳ ଦିମାଳା ଜପ 16 ମାଳା ଜପ କଲାବେଳେ 2 ଘଣ୍ଟା ତୁ ମନକୁ ସ୍ଥିର କରିବୁ, ଆଉ 18 ଘଣ୍ଟା କ'ଣ କରୁଛୁ, 24 ଘଣ୍ଟା କ'ଣ କରୁଛୁ, 22 ଘଣ୍ଟା ବିଷୟରେ ଲାଗିବୁ, 2 ଘଣ୍ଟା ହରେ କୃଷ୍ଣ ଧରିଦେଲେ ତ ଜପ ହବ, ପାଠ ପଢ଼ିବୁ, ତୁ ଅଭିଳାଷଟା ଭର୍ତ୍ତି ହେଇକି ରହିଛି, ଜପ ଭୋଜନ କାହାର ହୁଏନି, କାହା କାହାର ଜପ ଭୋଜନ ହୁଏନି, ଯାହାର ଯେତେ ଏଇ ଫଳ ଅଭିଳାଷ, ତା ମନଟା ତାକୁ ବିନ୍ଧୁଛି ନା ବିରୁଡ଼ି ଭଳିଆ, ଏଇଟା ଦରକାର ଏଇଟା ଦରକାର ଏଇଟା ଦରକାର, ସେଖାଳେ କହିବା କେମିତି ଝୁଲା ମାଳ ସରୁମ, ଏଇଟା ଗୋଟେ ଗୋଟେ ବୋଝ ଗୋଟେ, ଆରେ ଟାଙ୍ଗି ଦିଅ, ଟାଙ୍ଗିବାଟା ଆନନ୍ଦ, ଧରିବାଟା ଭାରି କଷ୍ଟ, ଦେଖୁନା ମାଳାଟାକୁ ଟାଙ୍ଗିବାଟା ଭାରି ଭଲ, ନା କ'ଣ ଭାବିଲୁ, ଗୋଡ଼େଇ ଗାଡ଼େ ଗୋଡ଼େଇ ତାକୁ ଗୋଡ଼େଇ ଦେବେ, ମୁଁ ଦେଖିଲେ ମୋତେ ରାଗ ଲାଗେ ଏ ଭକ୍ତମାନ, ସେ କ'ଣ କୁହନ୍ତି ସେଟା ପଇସା ରଖିକି ଯେମିତି ଶୁଖୁଆବାଲା ମାଛବାଲା ପଇସା ରଖନ୍ତିନି, ମୁଣିଟେ ରଖି ତ ଗୋଡ଼ାନ୍ତି, ମାଳାଟା ରଖି ଗୋଡ଼େଇବେ ଗୋଡ଼େଇବେ ଗୋଡ଼େଇ ଗୋଡ଼େଇ ତ ଖୁସି ଦେବେ ପକେଟରେ, ଏଇଟା କ'ଣ ତା ଟାଙ୍ଗି ଦିଅ, କି ଟାଙ୍ଗି ଦେଲେ ଗଲା ବୋଝରୁ, ଧରିଲା ବେଳକୁ ଦେଖିବ ମୁହଁ ଶୁଖିଆ ହେଇଥିବ, ଯାହା ଯିଏ ମାଳା ଧରିବାକୁ ଗଲା ତା ମୁହଁ ଛାଡ଼ିଲା, ହସ ସରିଲା ବା ମାଳା ସରିଲା, ଇଏ ଭୋଜନ କରିବେ, ଅଭିଳାଷ ରହୁଛି ନା, ସେ ଆନନ୍ଦ ଲାଗୁନି, ଯେତେ ଅଭିଳାଷ ରହିଲା ହଇରାଣ ପଡ଼ିଲା, ଆସି ସେ ନୀତିକାରଟା ସେଇ କଥା କହିଲେ, ବଗଟା ବସିଛି ଇଏ ତାର ଶିକାରୀ ତାର ଚେଷ୍ଟା କଲା, ଆଉ ବଗଟାକୁ କେମିତି କ'ଣ ଗୋଟେ ପକାନ୍ତିନି, ସେଟା ଛୋଟବେଳେ ଆମର ମନେ ଅଛି, ଝିଟିକା ଦେଇକି ହଁ ଛିଟିକା ଏମିତି ରଖିବେ ପକେଇବେ, ସେ ଯାଇ ଝିଟିକାଟା ସେଠି ରଖିଦେଇଥିବେ, ସେ ମାରିଲା ମାନେ ତା ବେକାର ଗୋଡ଼େଇ ହେଇଯିବ ଫାଶ ଭଳିଆ, ଆଉ ସେ ହେଉଛି ସବୁ ଦେଖିଛୁ, ସେ ଛୋଟବେଳେ ଆମେ ଦେଖୁଛୁ, ସବୁ ଆସନ୍ତି ସବୁ ଆଉ ବଗ ଧରିକି ସବୁ ପୁଳେ ପୁଳେ ବଗ ଧରିକି ନେଇକି ଯିବି, ମଣିଷ କ'ଣ କେତେ ପ୍ରକାର କହିବ, ଏଇଗୁଡ଼େ ଏମିତି ଜନ୍ତୁ ପ୍ରକୃତିରେ କାହାକୁ ରଖିବାକୁ ଦେବନି, ଏ ଖରାଦିନ ହେଇଥିବ ମୋର ମନ ଅଛି, କେତେ ସରଳ ଯେଉଁ କୋଇଲି ପକ୍ଷୀମାନେ ସବୁ ବସିଥିବେ ବର ଗଛରେ, ଇଏ ଗୋଟେ ଆଣିକି କ'ଣ ତଳକୁ ତଳ ତଳକୁ ତଳ ତାର ପାଇପ ନଦୀ ନୁଖନ୍ତି, ଖେଚିଦେବ ତାପରେ ମରାସି କାହାକୁ ଜଗତର ମଣିଷ ବଞ୍ଚାଇବାକୁ ଦେବନି, ପ୍ରକୃତି ନଷ୍ଟ କରିବା ଏହାର ହେଉଛି କାମ। କିନ୍ତୁ ଏତେ କୁକୁଡ଼ା ଛେଳି ଏତେ ହେଲାଣି, ତାକୁ ଯଦି ମାରୁଛୁ ତୋର କ'ଣ କରୁ, ତ ହେଡ଼ ଖା ରଖିଦେବନି। ସେ ବଗ ଧରନ୍ତି, ଇଏ ତାର ବହୁତ ଚେଷ୍ଟା କଲା, ସେ ବଗଟା ଚାଲାକିଆ ତାକୁ ଧରିପାରିଲାନି। ଚିନ୍ତା କଲା ଏଇଟା କେତେ ଚେଷ୍ଟା କଲେ ବଗଟାକୁ ଧରିପାରୁନି। ମାନେ ଏଇ ଆନାଲୋଜି ଦ୍ୱାରା ବୁଝାଯାଉଛି ମନଟା କେମିତିକା ଲୋକ ଚାହୁଁଛି, ମନଟାକୁ ସଂଯମ କରିବ ହବନି ତୋର। ଯାହା ଟିକେ ମନ ସଂଯମ ଥିଲା ମୋବାଇଲ ବାହାରିଲା ଦିନ ସବୁଠିକି ପାଗଳା କରିଦେଲା, କାହାକୁ ସେ ସ୍ଥିର କରିବାକୁ ଦେବନି। ତ ସବୁବେଳେ ଗୋଟେ ଉଦ୍ବେଗ ରଖିଲା, ଏଇଟା ମେସେଜ ଆସି ପହଞ୍ଚିବ, ଏଇଟା ଏମିତି ହେଲା। ବର୍ତ୍ତମାନ ଏମିତି କରିଦିଆଯାଇଛି, କେଉଁ ଦେଶ ଗୋଟେ ପେପର ଦେଖୁଥିଲି, ସେ ଦେଶର ଲେଖା ଯଦି ମୋବାଇଲ ଯିଏ ଛାଡ଼ିବ ତାକୁ ଏତେ ଲକ୍ଷ୍ୟ ଦିଆହବ। ପୁଣି କୁହା ହେଇନି 4 ମାସ ପାଇଁ ଯେ ବନ୍ଦ କରିଦେବ, ଭବାନୀ ଗଭର୍ଣ୍ଣମେଣ୍ଟ କହୁଛି ଛାଡ଼ିପାରିବେନି, ଅସମ୍ଭବ, କେବେ ନାହିଁ। ସେଟା ଆଡଜଷ୍ଟମେଣ୍ଟ, ମୋର କିଛି ହବନି ଲୋକ କହିବେ, ମୁଁ କିଛି ହବନି, ତୁ ବିଷକୁ ଖାଇବୁ କହିବି ମୋର କିଛି ହବନି, ତୁ ଶିବ ନା କ'ଣ। ଆଉ ସେ କହିଲା ଗୋଟେ କାମ କରିବି, ସେ ଚିନ୍ତା କଲା ବଗଟାକୁ ଧରି ହଉନି, ଘିଅ ନେଇ ଆସିବି, ଘିଅଟା ନେଇ ଆସିକି ବଗ ବସିଥିବ ତା ପାଖକୁ ଯାଇ ତା ମୁଣ୍ଡରେ ଢାଳିଦେବି, ଢାଳିଦେ ସେ ଅନ୍ଧ ହେଇଯିବ, ତା ଆଖିରେ ଘିଅ ବସିବ, ତାକୁ ଦେଖା ହବନି, ଆଉ ସେ ଆଉ ଆଜିବନି। ଆଉ ଇଏ ମୂର୍ଖ ବୁଝିପାରୁନି, କିନ୍ତୁ ତୁ ଘିଅ ଢାଳିବାକୁ ହେଲେ ତା ପାଖକୁ, ତୁ ଗଲେ ତ ତୁ ତୋ ପାଖକୁ ଗଲାରୁ ସେ ଉଡ଼ିକି ପଳଉଛି, ତା ମୁଣ୍ଡରେ ଘିଅ ଢାଳିବ କେମିତି। ସେଟା ଯଦି ଯେଭଳି ତୁମର ଯୋଜନାଟା କେବେ ଏଟା ସମ୍ଭବ ନୁହେଁ, ମଣିଷର ଯେତେ ପ୍ରକାର ଭଲ ଯୋଜନା କରୁଛି, ଏଇଟା କରିଦେଲେ ମନଟା ଶାନ୍ତି ହେଇଯିବ, ଏଇଟା କରିଦେଲେ ମନଟା ସୁଖ ଭାବିଲେ ବୁଝ ନା ନାଇଁ। ତୁମେ ଯେତେ ଫାନ୍ଦ ଫିକର ତୁମେ ଚାଲିଛି ନା, ମୋର ଦେଖୁନି କି 5 ବର୍ଷରେ ଚାଲିଛି ଆଉ 2 ବର୍ଷରେ ଚାଲିଛି, ତୁ ଯେଉଁ ଫାନ୍ଦ ଫିକର କରୁଛ ଏଇଟା କରିଦେଇକି ଝମେଳାରେ ଖସି ଆସି ଖସି ହବା ନାହିଁ, ପଶୁଛ ମନ କ'ଣ ସ୍ଥିର ହଉଛି, ହବନି। ତୁ ଭାବୁଛ ଘିଅ ବଗ ମୁଣ୍ଡରେ ଘିଅ ଢାଳିକି ତାକୁ ଅନ୍ଧ କରିକି ଧରିବ, ସଂସାରକୁ ସନ୍ତୁଷ୍ଟ କରିକି ସବୁ ସମିତି କାମ ଛିଡ଼ିଛ, ସମସ୍ତେ ମୋତେ ଗୋଟେ ବଡ ସାର୍ଟିଫିକେଟ ଦେଇଦେବେ ଭଲ ବାପା ଟିକେ ଖସ, ଇଏ ହବନି, ଏ ଦିନ ଜୀବନରେ କେବେ ଆସିବନି। ବିଷ ଅଭିଳାଷ ରଖିଥିଲା ପର୍ଯ୍ୟନ୍ତ ମନର ମଣିଷ କେବେ ଜ୍ଞାନ ଏଠି ସେ କଣ ସ୍ଥିତ ପ୍ରଜ୍ଞ ହେଇପାରିବନି। ଆଉ ଜ୍ଞାନ ଏଠି କହିଲେ ଜ୍ଞାନନିଷ୍ଠ ରୂପା ସ୍ଥିତ ପ୍ରଜ୍ଞା ଆତ୍ମାନୁଭବମ ଭବତ ଇତି ହି, ସେ ବେଦାନ୍ତି ନା ବଳଦେବ ଦର୍ଶନ ବେଦାନ୍ତି ନା, ତୁମେ ଗୋଟେ ଆତ୍ମାନୁଭବଟା କ'ଣ ସେମିତି ହେଇଯିବ, କେବେ ହେଇପାରିବନି। କାହିଁକି ସ୍ଥିତ ପ୍ରଜ୍ଞା ହବା ଦରକାର, ଜ୍ଞାନନିଷ୍ଠ ହବା ଦରକାର, ତାର ତୁମେ କ'ଣ ଦୁଇଟା ଦ୍ୱାରା ତୁମର ଆତ୍ମାନୁଭବ ଆସିବ। ତୁମେ ଯେଉଁ କହୁଛ ମୋତେ ଭଗବାନ ସାହାଯ୍ୟ କରିଦେଲେ, ସେ ଯେମିତି ଜଗନ୍ନାଥଙ୍କର ଅନୁଭବରେ ସବୁ ଲେଖିଦେଉଛନ୍ତି ମୋତେ ଏମିତି କରିଦେଲା ସେମିତି, ଆରେ ସେଭଳିଆ ଅନୁଭବ ଲକ୍ଷ ଲକ୍ଷ ଲୋକଙ୍କର ଅଛି, ଲକ୍ଷ ଲକ୍ଷ ଲୋକଙ୍କର ଅଛି, ସେଇଟା କ'ଣ ତାକୁ ଆତ୍ମାନୁଭବ କୁହାଯିବ। ସେ ଆତ୍ମାନୁଭବ ସରିବ ତାପରେ ଆସିକି ଚା ଖାଇବ, ସେଥିରେ କ'ଣଟା ସିଗାରେଟ୍ ଖାଇବ, ଗାଡ଼ି ଡ୍ରାଇଭର ଦେଖୁ ନାହିଁ କି ସେ ଗୋଟେ ଆକ୍ସିଡେଣ୍ଟ, ବହୁ ବଞ୍ଚାଇ ଦେଲା ମୋତେ ଏମିତି ବୁଦ୍ଧି କରିଦେଲି ଆଉ ମୋତେ, ସେ ହଁ ଭଗବାନ ଅଛନ୍ତି ନା, ତା'ପରଦିନ କ'ଣ କରିବ, ଏଇଟା ଆତ୍ମାନୁଭବ ସ୍ତର ନୁହେଁ। ଲିଙ୍କଟା କୋଉଠି ରଖ ଦେଖ, ଫଳ ଅଭିସନ୍ଧା ବା ଫଳ ଅଭିଳାଷ ମୁକ୍ତ ହେଇକି କର୍ମ କଲେ ସ୍ଥିତ ପ୍ରଜ୍ଞ ହବ, ସେଇ ସ୍ତରରେ ଜ୍ଞାନନିଷ୍ଠ ହବ। ଯେତେବେଳେ ସ୍ଥିତ ପ୍ରଜ୍ଞ ଜ୍ଞାନନିଷ୍ଠ ହବ ତାର ପ୍ରଥମେ ଆରମ୍ଭ କୋଉଠି ହଉଛି, ନିଷ୍କାମ କର୍ମ। ଫଳ ଅଭିଳାଷ ଶୂନ୍ୟ ହେଇକି କର୍ମ ମାନେ କ'ଣ, ନିଷ୍କାମ କର୍ମ, ଭଲମନ୍ଦ ନାହିଁ ଜାଣି ସେବା ମାତ୍ର କରି ତୁମର ସଂସାର ଆମେ ବିଷୟ ପାଉ, ମୁଁ ଜାଣିନି ଭଲମନ୍ଦ କି ଜାଣିନି, ମୋର କରିବା କଥା କରୁଛି, କରିବାଟା ଭଲ ଦାୟିତ୍ୱ ନ, ଯାହା ପାଇଁ କରୁଛୁ ସେ ବରଂ କଷ୍ଟ ପାଇବ, ତୁମେ କରିଦେବ ତ କାମ ସରିଲା, ଆଉ ତୁମେ ଭଗବାନ ପାଇଁ କରିଦେଲ କାମ ସରିଲା, ଆମର କ'ଣଟା ଅଛି। ଆଉ ତୁମେ ନିଜ ପାଇଁ କଲ, ମୋ ଘର ମୋ ପରିବାର ମୋର ଏଇଟା ମୋ ଦାୟିତ୍ୱରେ ତୁମେ ନେଲ, ତୁମେ ନେଲ ତୁମେ ତୁମେ ବର୍ତ୍ତମାନ ସାର ଘାଣ୍ଟି ହବ, ଆଉ ଗୋଟେ ଡେଡିକେସନ ଜିନିଷଟା ଏଇଟା ବହୁତ ହାୟର ଲେବୁଲ ଜିନିଷଟା, ଆଜିକାଲି ଲୋକଙ୍କୁ ବୁଝେଇବି ବହୁତ କଷ୍ଟ, ବହୁତ ହାୟର ଲେବୁଲ ଜିନିଷ, ଆଉ ସେଇଟା ତ ନହେଲେ ହବନି, ତୁମେ ଭକ୍ତି ପଶିପାରିବ ନିଷ୍କାମ କର୍ମ ଯେଉଁଟା ପ୍ରଥମ ଜିନିଷଟା, ଆଉ ଭଗବାନ 6ଟା ଅଧ୍ୟାୟରେ ନିଷ୍କାମ, ଏଇଟା ପ୍ରଥମରୁ 5ମ ଅଧ୍ୟାୟ ପର୍ଯ୍ୟନ୍ତ ପୁରା କଭର କରିବ, କେଉଁଟା ନିଷ୍କାମ କର୍ମ ଯୋଗ, ସବୁ ପଏଣ୍ଟ ସେଠି ଆଣି ଟାଣିକି ପକେଇବାକୁ ପଡ଼େ ତୁମକୁ, ତୁମର ସ୍ଥିତ ପ୍ରଜ୍ଞ ହେଇପାରିବ ନାହିଁ, ପ୍ରଜ୍ଞା ସ୍ଥିତ ହେଇପାରିବନି, ଗୋଟେ ଧିଅ ହେଇପାରିବନି, କିଛି ହେଇପାରିବନି। ସେ କଥା ସେ ଲେଖିଥିଲେ ଜ୍ଞାନନିଷ୍ଠ ରୂପା ସ୍ଥିତ ପ୍ରଜ୍ଞା ଆତ୍ମାନୁଭବ ହୁଅନ୍ତି, ନିଷ୍କାମ କର୍ମ କଲେ ସ୍ଥିତପ୍ରଜ୍ଞ ହବ, ସ୍ଥିତପ୍ରଜ୍ଞ ଅବସ୍ଥାରେ ଜ୍ଞାନନିଷ୍ଠ ହବ, ଯେତେବେଳେ ସ୍ଥିତପ୍ରଜ୍ଞ ଆଉ ଜ୍ଞାନନିଷ୍ଠ ଅବସ୍ଥା ଆସିବ ସେତେବେଳେ ଜଣଙ୍କର ଆତ୍ମାନୁଭବ ଆସିବ। ଏଠି ଏଠି କନ୍କ୍ଲୁଜନ୍ ସାରିଦେଲେ ଅର୍ଜୁନ ସାଙ୍ଗେ ସାଙ୍ଗେ ପ୍ରଶ୍ନ ଉଠାଇଲେ, ଏଠି କହିଦେଲେ ନା ସମାଧ ବଚଲା ବୁଦ୍ଧି ତଦା ଯୋଗମ ଅଭାବିଛି, ତାର ସମାଧି ବୁଦ୍ଧି ହେଇଯିବ, ଅଚଳା ବୁଦ୍ଧି ହେଇଯିବ। ଦୁଇଟା ଶବ୍ଦ ଲଗେଇ ଅର୍ଜୁନ କହିଲେ ମୋର ସେଇଟା ଦରକାର ତ, ମୁଁ ବର୍ତ୍ତମାନ ଯୁଦ୍ଧ କରିବି କି କରିବିନି, ମୁଁ ଗୋସାଧୁ ହେବି କି କ'ଣ କରିବି, ସାଙ୍ଗେ ସେ ପ୍ରଶ୍ନ ପଚାରିଦେଲେ। ଆପଣ ଯେଉଁ କହୁଛନ୍ତି ତାର ଲକ୍ଷଣଟା କ'ଣ କୁହନ୍ତୁ, ଗୋଟେ ସ୍ଥିତପ୍ରଜ୍ଞ ଲୋକର ଲକ୍ଷଣଟା କ'ଣ? ଅର୍ଜୁନ ଅବାଚ ସ୍ଥିତପ୍ରଜ୍ଞ କା ଭା ସ୍ଥିତପ୍ରଜ୍ଞସ୍ୟ କା ଭାଷା ସମାଧିସ୍ତସ୍ୟ କେଶବ ସ୍ଥିତଧି କିଂ ପ୍ରଭାସତେ ପ୍ରଭାସେତ ପ୍ରଭାସେତ କିମାସିତ ବ୍ରଜେତ କିଂ। ଅର୍ଜୁନ କହିଲେ ଯେ ଦିବ୍ୟ ଚେତନା ବା ପରମେଶ୍ୱରଙ୍କର ଚେତନାରେ ମଜିଛନ୍ତି, ତାଙ୍କର ଲକ୍ଷଣ କ'ଣ, ସେ କିପରି କଥାନ୍ତି, ତାଙ୍କର ଭାଷା କ'ଣ, ସେ କିପରି ବସନ୍ତି ଏବଂ କିଭଳି ଚାଲନ୍ତି। ଏଠି ସ୍ଥିତପ୍ରଜ୍ଞ ସମାଧି, ସ୍ଥିତପ୍ରଜ୍ଞ ପାଇଁ ଚାରିଟା ପ୍ରଶ୍ନ, ଏ ଚାରିଟା ପ୍ରଶ୍ନ ଯେଉଁ ସ୍ଥିତପ୍ରଜ୍ଞ ପାଇଁ ବଳଦେବ ଦର୍ଶନ ଲେଖିଲେ, ବଳଦେବ ଦର୍ଶନ ଏଇଟା ଏବଂ ମୁକ୍ତ ଅର୍ଜୁନ ପୂର୍ବ ପୂର୍ବ ପଦ ପଦୋକ୍ତସ୍ୟ ସ୍ଥିତପ୍ରଜ୍ଞସ ଲକ୍ଷଣ ଜ୍ଞାନତୁ ପୃଚ୍ଛତି। ପୂର୍ବ ପଦରେ ସମାଧ ବଚଲା ବୁଦ୍ଧି ସଦା ଯୋଗ ଅବଶେଷୀ ନିଶ୍ଚଳା ଏଇଟାକୁ ପ୍ରଶ୍ନ ପଚାରିଦେଲା ସାଙ୍ଗେ ସାଙ୍ଗେ, କିନ୍ତୁ ମନଟା ସ୍ଥିର ହବ, ତା ଲକ୍ଷଣଟା କ'ଣ କହିଲେ ଦେଖିବା। ସେ କହିଲେ ପ୍ରଭୁ ଭାରତରେ ଲେଖୁଛନ୍ତି ପ୍ରତ୍ୟେକ ବ୍ୟକ୍ତି ସ୍ଥିତି ଅନୁଯାୟୀ ତାର କିଛି ଲକ୍ଷଣ ଅଛି, ଠିକ ସେହିପରି ଯେ କୃଷ୍ଣ ଚେତନଶୀଳ ତାର ବି ଏକ ପ୍ରକାର ଲକ୍ଷଣ ଅଛି, ତାର କହିବା ଚାଲିବା ବୁଲିବା ଚିନ୍ତା କରିବା ଆଦିର ଲକ୍ଷଣ ଅଛି। ଯେପରି ଧନୀ ଲୋକର ଏକ ପ୍ରକାର ଲକ୍ଷଣ ଅଛି ଯେଉଁଥିରେ ସେ ଧନୀ ବୋଲି ଜଣାପଡ଼େ, କିମ୍ବା ଯେପରି ଜ୍ଞାନୀ ଲୋକର କେତେକ ଲକ୍ଷଣ ଅଛି, ସେହିପରି ଏକ ଦିବ୍ୟ ଚେତନା ବା କୃଷ୍ଣ ଚେତନାରେ ଯେ ଅଛନ୍ତି ତାଙ୍କର ସେପରି କିଛି ଲକ୍ଷଣ ଅଛି, ତାଙ୍କର ଚାଲିବା ତାଙ୍କର ବ୍ୟବହାର ଆଦି ସ୍ୱତନ୍ତ୍ର ଲକ୍ଷଣ ଅଛି। ଏସବୁ ଶାସ୍ତ୍ର ଲକ୍ଷଣ ନ ଜାଣିଲେ ତୁମେ ଠକିଯିବ ନା, ଶାସ୍ତ୍ର ଲକ୍ଷଣ ଜଣ ଜଣଙ୍କର ଜଣେ କେମିତି କେଉଁ ସ୍ଥିତିରେ ରହିଛି ତା ଅବସ୍ଥାରେ ତା ଲକ୍ଷଣ ଗୁଡ଼ାକ ଅଛି ଶାସ୍ତ୍ର। ଧନୀର ଯେମିତି ପ୍ରବୋଧ ଧନୀର ଲକ୍ଷଣ ଅଛି, ଗରିବର ଲକ୍ଷଣ ଅଛି, ସ୍ଥିତପ୍ରଜ୍ଞ ଲକ୍ଷଣ ଅଛି, ଭଗବାନ କର୍ମ କରୁ ତା ଲକ୍ଷଣ କ'ଣ ଥିବ। ଭଗବତ ଗୀତାରୁ ତାଙ୍କର ଲକ୍ଷଣ ସମ୍ବନ୍ଧରେ ଜଣାଯାଏ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ହେଉଛି କୃଷ୍ଣ ଚେତନଶୀଳ ବ୍ୟକ୍ତି କିପରି କଥା କୁହନ୍ତି। ଗୋଟେ ଏକ୍ସକ୍ଲୁସିଭ ଜିନିଷ ଲେଖିଛନ୍ତି, ଦେଖନ୍ତୁ ସବୁ ଟିକାରେ ବଡ଼ ସୁନ୍ଦର ଜିନିଷ ଆଣିଛନ୍ତି, ସେ ଆଚାର୍ଯ୍ୟ ନା ଗୋଡ଼ ସିଦ୍ଧାନ୍ତ ଏଇଠି ଲଗେଇଲେ, ସେ କିଭଳି ଭାଷା କୁହନ୍ତି କ'ଣ କରନ୍ତି କିମ୍ବା ଆସି ବଜେ ପ୍ରଜାତ କିଭଳି ଚାଲନ୍ତି କ'ଣ କୁହନ୍ତି। ପ୍ରବାଦ କହିଲେ ଏହା ଭିତରେ ଗୋଟିଏ ଜିନିଷରୁ ସବୁ ଧରା ପଡ଼ିବ, ଏଠି କ'ଣ କହୁଛନ୍ତି ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ହେଉଛି କୃଷ୍ଣ ଚେତନଶୀଳ ବ୍ୟକ୍ତି କିପରି କଥା କୁହେ, କାରଣ ତାର ପ୍ରଧାନ ଗୁଣ ବା ଲକ୍ଷଣ ହେଲା ତାର କଥା। ଜଣଙ୍କର ୱେ ଅଫ୍ ଡିଲିଙ୍ଗସ୍, ସେ କ'ଣ କଥାବାର୍ତ୍ତା କରୁଛନ୍ତି ଜଣାପଡ଼ିବ, ଲୋକଟା କେତେ କନସିୟସନେସ୍, କ'ଣ କହୁଛୁ କ'ଣ ତମେ ତା କଥାରେ ଧରି ହବ, ତୁ ଯାହା କଥାରେ ଧରିପାରିଲାନି ତାକୁ, କାରଣ ଦ୍ରୁତ ଲୋକଙ୍କୁ କେବଳ କଥାରେ ଧରିହବ, ସେ କେମିତି ୱେ ଅଫ୍ ଡିଲିଙ୍ଗସ୍, ୱେ ଅଫ୍ ଡିଲିଙ୍ଗସ୍ ନାହିଁ ତାର ୱେ ଅଫ୍ ଟକିଂ କେମିତି, ବଚନ ଧରିହବ ସେ ବଚନ କେମିତି ଧରିବ, ତମେ ଚାଲାକିରେ ତୁମ ବଚନ ଧରିପାରିବନି। ଏ ଧୃତ ଗୁଡ଼ାକ ମଧୁର, ସେ କହୁନଥିଲେ ମୁଖ ପଦ୍ମ ଦଲାକାର, ଧୃତ ଗୁଡ଼ାକ ଧରିପାରିବ, ଧୃତ ଗୁଡ଼ା ଭାରି ଉଲ୍ଟା ମୁହଁ ମୁଖଟା ପଦ୍ମ ଫୁଲ ଭଳିଆ କଥା, ଗୁରୁ ଭଳିଆ କଥା କହିବେ, ପୁରା ମୁହଁକୁ ପୋତିକି ଚାଲିବେ, ଏଟା ତମେ କିଛି ଧରିପାରିବନି। ସେ ମୋର ମନ ଛୋଟ ପିଲାବେଳେ ସେତେବେଳେ ଆମର ବାବା ଥିଲେ, ସେ ସବୁବେଳେ ଗୋଟେ କଥା କୁହନ୍ତି ଛୋଟ ପିଲାବେଳେ, ମୁଁ ତାଙ୍କ କତିରୁ ବହୁତ ସବୁ ଶିଖିଛି, ଏଟା ମୁହଁକୁ ଏଟା ଧୂଳିଆ ଧୂଳିଆଟା, ସେ କହିବେ ମୁହଁଟା ପୋତିକି, ମୁହଁକୁ ପୋତିକି ଚାଲିଛି ଏଟା ଧୂଳିଆ ଜନ୍ତା, ଧୂଳିଆ ଜନ୍ତା କ'ଣ ଭାବିଲ ଜାଣିଛ ତୁମେ, ସେଭଳିଆ କ'ଣ ଧୂଳିଆ ଜନ୍ତା କହିଲେ ଭାବିଲ, ଆରେ ସେ ତାକୁ ଦେଖିପାରିବନି, ବଡ଼ ଜନ୍ତା ସିନା ଚାଲିବ, ଚାଲିଲେ ତମ କାମୁଡ଼ିବ, ଧୂଳିଆ ଜନ୍ତା ସେ ତାର ଧୂଳି ଭିତରେ ଯାଉ ଜାଣିପାରିବନି, ଗୋଡ଼ ପଡ଼ିଗଲା ମାନେ ଲଗେଇଲା, ଛୋଟ ପିଲାଟା ଥାଏ, ସିଏ ସେ ଭାଇର ପୁଅଟା ଥାଏ ଛୋଟ ପିଲା, ସବୁ ମନ ମନ ପଡ଼ିଲା ଗୋଟେ ତା କଥା, ସେ କିଛି କହିବ ଚୁପଚାପ କରୁଥିବ, ସବୁ ଚଗଲା କାମ କରୁଥିବ, କଥା କହିଲେ ଶୁଣିବନି, ପଳେଇବ ବଦମାସ କରିବ, ସେ ତାକୁ କୁହନ୍ତି ଏଇଟା ଏଇଟା ଧୂଳିଆ ଜନ୍ତା ମୁଁ ପୋତୁଛି, ଆଉ ସେ ସବୁ ଲକ୍ଷଣ ଅଛି ନା, ଆଉ ଧରିଦେବେ କର୍ମୀ ଲୋକ ଧରିଦେଉଥିଲେ। ଆଉ ମୁଁ ମୋ ଜୀବନ ସାରା ମୁଁ ଠକି ଠକି ଆସିଛି, ଜୀବନ ସାରା ବାବାଜୀ ହେଲା ଦିନରୁ ମୁଁ ତ ଲୋକକୁ ଚିହ୍ନିପାରେନି, ମୁଁ ଯାହାକୁ ଦେଖିକି ବିଶ୍ୱାସ କରିବି, ଏ ବାବୁ ଲୋକ ଦେଖିଲା ହଁ ଇଏ ବଢ଼ିଆ ଲୋକ, ଯାହାକୁ ଦେଖିବି ବିଶ୍ୱାସ କରିବି, ମୁଁ ଯାହାକୁ ଦେଖିବି ସେ ସରଳ ଲୋକ ମୁଁ ତଳକୁ ପୋତୁଛି, ହଁ ବଢ଼ିଆ ଲୋକ, ଦେଖିଲ ଏତେ ସୈତାନ ଆଉ ଜାଣିଲା ବେଳକୁ କିଛି ନଥିବ, ଏଇଟା ଏତେ କପଟି ସଂସାର ଲୋକ ଉଫ୍, ଆଉ ଏଇଟା ମତେ ସବୁଠୁ ଜୀବନର ଘୃଣା, ବରଂ ଭାଇ କର୍ମୀ ହେଇଯାଅ, ଏ କପଟ ଗୁଡ଼ା କରନି, ଗୋଟେ ତୁମ ହୃଦୟଟା କେମିତିକା ତୁମର, ଗୋଟେ ଭିତରେ ଗୋଟେ କଥା ବାହାରେ ଗୋଟେ କଥା, ଏଟା କ'ଣ ଗୁଡ଼ା, ମତେ ବହୁତ ଘୃଣା ଲାଗେ। କଳିଯୁଗଟା ଭର୍ତ୍ତି ହେଇଛନ୍ତି ସବୁ, ଆଉ ଦ୍ରୁତ ଗୁଡ଼ାକ ଦ୍ରୁତସ ଲକ୍ଷଣ, ଆଉ ମୁହଁଟା ଭାରି ମୁଖ ପଦ୍ମ ଦଲାକାରମ ବଚନ ଅମୃତ ଅଧରା, କ'ଣ କହିଲେ ବଚନ ହେଉଛି ପୁରା ଅଧ ଅମୃତ ଭଳିଆ, ଆଉ ହୃଦୟ ହେଉଛି ଖୋରଧାର ଭଳିଆ, କର୍ତ୍ତରୀ ତୁଲ୍ୟ ହୃଦୟ, କର୍ତ୍ତରୀ ତୁଲ୍ୟ ତ୍ରିଭିଧ ଦ୍ରୁତ ଲକ୍ଷଣ, ଦ୍ରୁତର ତିନିଟା ଲକ୍ଷଣ, ଭିତରେ ତାର ଛୁରୀଧାର ଭଳିଆ, କଟୁରୀ ଭଳିଆ, ତାର କଟୁରୀ କ'ଣ ବୋଲି ଜାଣିଛ ନା, ନଡ଼ିଆ କଟା ଯାଏ, ଏଠି ଖୁର କହିଲାନି, କହିଲେ କଟୁରୀ କର୍ତ୍ତରୀ ତୁଲ୍ୟ, ଆଉ ମୁଖଟା ପଦ୍ମଫୁଲ, ପଦ୍ମଫୁଲ ଭଳିଆ, ଆଉ ବଚନ ଅମୃତ ଭଳିଆ, ଆଉ ଦେହ ଦ୍ରୁତଟା। ତ କୃଷ୍ଣ ଯେତେ ଆସିଲା ବ୍ୟକ୍ତି କେମିତି ତୁମେ ଚିହ୍ନିବ, ଲୋକ ଧରିଦେଉଛନ୍ତି ନା, ଆଉ ମୁଁ ଏଇଟା ଆମ ଆମ ଇନଷ୍ଟିଚ୍ୟୁସନ୍ ହେଲେ ବା ଆମ ଭକ୍ତ ହେଲେ କ'ଣ ଘୃଣା କରି କହୁଛି, ଲୋକ ଧରିଦେବେ କଥାରୁ, କଥାଭାଷା ତୁମେ କରି ଧରିଦେବେ, ଗୋଟେ ଏମିତି କ'ଣ କଥାଭାଷା କରୁଛି, ଏଇଠି ଡିଉଟି ଆସି ମୋତେ କହିଦେଇଯାଉଛନ୍ତି, ଆଉ କିଏ କ'ଣ ତୁମେ କଥାଭାଷା କରୁଛ ସେ କହିଦେଉଛନ୍ତି, ତୋ ଷ୍ଟାଣ୍ଡାର୍ଡ କେତେ, ୱେ ଅଫ୍ ଡିଲିଙ୍ଗସ୍ରୁ ଜଣଙ୍କର ଚାଣକ୍ୟ ନୀତି ଲୋକ ନା, ଧରା ପଡ଼ିଯିବ, ତୁମେ ତାକୁ ଡିଭିଡ଼ କରିପାରିବ ନା, କ'ଣ ମୁଁ ତ ଘୃଣା କରୁନି କାହାକୁ। ଚାଣକ୍ୟ କ'ଣ କହିଲେ, ସେ ଶ୍ଳୋକଟା ଲଗେଇଲେ, ଆଚାରାମ କୁଲମାଖ୍ୟାତି ଦେଶମ ଆଖ୍ୟାତି ଭାଷଣ ସମ୍ଭ୍ରମ ସ୍ନେହମାଖ୍ୟାତି ବପୁରାଖ୍ୟାତି ଭୋଜନ, ଚାରିଟା ଜିନିଷ କହିଦେଲେ ସିଏ। ଆଉ ଆଚାରାମ କୁଲମାଖ୍ୟାତି, ତା କଥାଭାଷା ଆଚରଣ ଜଣାପଡ଼ିବ, ଏ କୌକୁଳର ପିଲା, କଥା ଜଣାପଡ଼ିବ ନା ଆଚରଣରୁ। ଆଉ ଆଉ ତୁମେ କ'ଣ ତିଳକ ମାରିଦେଇକି ତୁମେ ଯେକୌଣସି ପ୍ରକାର ବେଶ ପିନ୍ଧିଦେଇ ତୁମେ ଯାହା କରିବ ତୁମ ଲୋକ ଗ୍ରହଣ କରିନେବେ, ଭୁଲିଯାଅ ସେଇଟା। ଗୌଡ଼ିଆ ସମ୍ପ୍ରଦାୟ ମହାପ୍ରଭୁଙ୍କ ଶିକ୍ଷାରେ ଆଚରଣ ପ୍ରଧାନ, ଆଚରଣ ହିଁ ପ୍ରଚାର, ପ୍ରଚାର ନା ଢୋଲ ବାଡ଼େଇକି ତୁମେ ତୁମ ଆଚରଣ ଠିକ୍ ରଖିବନି, ସମାଜ କେବେ ସ୍ୱୀକାର କରିବନି କି ତୁମର ବି କଲ୍ୟାଣ ହବ। ଆଚାର ବିହୀନ ପ୍ରଚାର ସମାଜର ଉତ୍ପାଦ ସୃଷ୍ଟି କରିବ। ଆଚାର ପ୍ରଥମେ ହେଲା ଗୌଡ଼ିଆର ଆମ ଶିକ୍ଷା କଲା ଆଚରଣ। ସେ କହିଲେ ଆଚାର ମୁଁ କୁଲମାଖ୍ୟାତି, ତୁମେ କେଉଁ କୁଳର ଛୁଆ ଆଚରଣ ଜଣାପଡ଼ିବ, କଥାଭାଷାରେ ଜଣାପଡ଼ିବ, ଏଇଟା ତାଙ୍କ ବଂଶ ମର୍ଯ୍ୟାଦାଟା କ'ଣ। ଆଉ ସିଧା ଆଉ ଆମର ବାବା ତ ବହୁତ ଷ୍ଟ୍ରିକ୍ଟ ଥିଲେ, ଆମ ପିଣ୍ଡାକୁ ବସିବାକୁ ଛାଡ଼ନ୍ତିନି କାହା ପିଣ୍ଡାକୁ, ସବୁବେଳେ କିଏ କହିଲେ ସେ ଗୋଟେ ଗୋଟେ ୱାର୍ଡ କହନ୍ତି, ମୋର ଆଜି ମଧ୍ୟ ମୋର ମନେ ଅଛି, ଭାଟ ଘର ଛୁଆ ଭାଟ, ଛାଟ ଘର ଛୁଆ ଛାଟ, ଏଭଳି ୱାର୍ଡିଂ ଆମେ ଛୁଆଟବେଳେ ମୋର ସବୁ ମନେ ଅଛି, ଆମେ ସେଇ କନସିୟସ୍କୁ ନେଇକି ବଞ୍ଚିଥିଲୁ। କୌଣସି ପିଲା ଦୁଷ୍ଟ ପିଲା ସାଙ୍ଗେ ମିଶିପାରିବନି, କାହା ଘରକୁ ଯାଇପାରିବନି, କାହା କେଉଁଠି ଯାଇ କାହା ପିଣ୍ଡାରେ ବସିପାରିବନି, କିଛି ନାହିଁ। ପର କଥା ତ ଆମକୁ ଆଲାଉ କରନ୍ତିନି, ଘର ଭିତରେ ଯଦି ପର କଥା ଶୁଣିଦେଲେ ସେ ଜଣେ ଫାର୍ମର କିମ୍ବା ଏଜୁକେଟେଡ୍ ପର୍ସନ୍ ନୁହନ୍ତି, ଶୁଣିଦେବେ ପର କଥା କହୁଛୁ ସାଙ୍ଗେ ସାଙ୍ଗେ ପାଟି କରନ୍ତି, କାହିଁକି ପର କଥା କଥାବାସ ହେଉଛୁ ଘର ଭିତରେ, କାହା କଥା କଥା ବସା ହେଇପାରିବନି, ମୁଁ କାମ କର। ମାନେ କର୍ମୀ ଲୋକଙ୍କ ଷ୍ଟାଣ୍ଡ ମୁଁ ଦେଖିଛି ବର୍ତ୍ତମାନ ଆଶ୍ଚର୍ଯ୍ୟ ଲାଗୁଛି, ମୁଁ କମ୍ପେୟାର କରୁଛି ସେଗୁଡ଼ାକ, ମୁଁ ଭୁଲିପାରୁନି କେବେ ବି, ମୁଁ ପୂର୍ବରୁ ଯେଉଁ ଦେଢ଼ଟା ଦେଖିଛି ମୁଁ କେବେ ଭୁଲିପାରୁନି। ମୁଁ ଯଦି ଭାବୁଥିଲି ସେଇଟା ହେଉଛି ଷ୍ଟାଣ୍ଡାର୍ଡ ପଞ୍ଚିବାର ଷ୍ଟାଣ୍ଡାର୍ଡ, ସେଇଟା ହିଁ ସ୍ପିରିଚୁଆଲ ଭକ୍ତମାନ ଲୋକଙ୍କର ହବା ଦରକାର। ଗୋଟେ କର୍ମୀ ଚାହେଁନି କାହା ବିଷୟରେ କଥାବାର୍ତ୍ତା କରିବା ପାଇଁ, ସେମାନେ ରିଜର୍ଭ ରହୁଥିଲେ, ତାଙ୍କ କାମ କରୁଥିଲେ, କେବଳ କାମ ଖଟୁଥିଲେ, ସେମାନେ ଦେୟାର ଡିଭୋଟିସ, ସେମାନେ ନନଭେଜ୍ ଖାଉଥିଲେ, ଡିଭୋଟି ନୁହନ୍ତି, କିନ୍ତୁ ତାଙ୍କ କର୍ମ ଅନ୍ୟ କଥାରେ ମୁଣ୍ଡ ପୁରିବା କିଛି ଆମର ଆବଶ୍ୟକ ନାହିଁ। ଆଚାରମ କୁଲମାଖ୍ୟା, ତୁମେ କେମିତି କଥାଭାଷା କରୁଛ, ତୁମେ ଭକ୍ତ ହେଇଗଲେ ଗୋଟେ ତୁମେ ଯାହା ପରେ ଅଭଦ୍ର ଭାଷାରେ କଥା ଭାଷା ଭଲ ମନ୍ଦ ଗାଳି ଗୁଲଜ କରିବ, ୟୁ ଆର୍ ନଟ୍ ଏ ଡିଭୋଟି, ତୁମ ଅଂଶ ପରିଚୟ ସବୁ ଜଣାପଡ଼ିଛି। କଥାଭାଷା ବହୁତ ସଂଯମ କରିବାକୁ ପଡ଼େ, ସ୍ପେଶାଲ ଜଣେ ଡିଭୋଟି ହେଉଛନ୍ତି ମହାପ୍ରଭୁଙ୍କର ଭକ୍ତ, ମହାପ୍ରଭୁ କେବେ ଏଇଟାକୁ ପସନ୍ଦ କରିବେନି, ଏଇଟା ସମ୍ପ୍ରଦାୟର ଶିକ୍ଷା ନୁହେଁ। ଯେଉଁମାନଙ୍କର ବଚନ ସଂଯମ ନାହିଁ ସେମାନଙ୍କୁ ମଠ ମନ୍ଦିର ରଖିବା ଉଚିତ ନୁହେଁ, ଯେଉଁମାନେ ରଫ୍ ବ୍ୟବହାର କରନ୍ତି, କାରଣ ମଠ ମନ୍ଦିରଟା ତୁମର ଘର ନୁହେଁ। ଭକ୍ତିନାଥ ଠାକୁର କହିଛନ୍ତି କେବେ ସାଧୁ ଭାବିବେନି ମୋ ମନ୍ଦିରଟା ହେଉଛି ଆମର ବୋଲି, ଏଇଟା କାହାର ଜାଗା, ଭଗବାନଙ୍କର, ଭଗବାନ କାହାର, ସବୁ ଜୀବର, ତୁମେ କେବେ ବି କାହା ଖରାପ ବ୍ୟବହାର କରିପାରିବନି, ଏଇଟା ଭଗବାନଙ୍କର ଜାଗା, ସମସ୍ତେ ଦୁଃଖରେ ଅଛନ୍ତି, ବ୍ୟବହାର କେବେ ଖରାପ କରିପାରିବେନି କାହାକୁ, କେହି ବି ଯିଏ ଘରେ ରହିଲେ ବି ସେ ସାଧୁକୁ ବ୍ୟବହାର ଖରାପ କରିପାରିବେନି, ଏଇଟା ଆଚରଣ। ଆଉ ଶୀତ ପ୍ରଜ୍ଞାନ ତୁମ ଲକ୍ଷଣ, ତୁମ କଥାରୁ ଧରା ପଡ଼ିଯିବ। ଆଉ ତୁମେ କ'ଣ କେତେ ବଡ଼ କେତେ ବର୍ଷର ଭକ୍ତ ହେଇଥା, କ'ଣ କରୁଥା, କେତେ ସେବା କରୁଛ, ସେଥିରୁ କ'ଣ ମିଳୁ, ତୁମ ଲକ୍ଷଣ ଆମେ ଧରିଦେବୁ। ଆଉ ଆଚାର କୁଲମାଖ୍ୟା ଦେଶମ ଆଖ୍ୟାତି ଭାଷଣ, ଜଣଙ୍କ କଥାରୁ ଜଣାପଡ଼ି ସେ କେଉଁ ଦେଶର ପିଲା। ସମ୍ଭ୍ରମ ସ୍ନେହ ଆଖ୍ୟାତି, ଜଣଙ୍କର ସ୍ନେହରୁ ଜଣାପଡ଼ିବ ତାର ସମ୍ଭ୍ରମତା କେତେ। ବପୁର ଆଖ୍ୟାତି ଭୋଜନ, ସରୁ ଜଣାପଡ଼ିବ ସେ କେତେ ଖାଉଛି। ସେ ନୀତି କରିଦେଲେ ଚାରିଟା ନୀତି ମାଡ଼ିଦେଲେ ଆଉ ତୁମେ କ'ଣ ଭାବିଲ ମୋତେ ପାଠ ପଢ଼େଇବ, ମୁଁ ଦୁଧଳା ଦିନବେଳେ ପୋତି ଦେଲେ ମୁଁ ଜାଣିପାରିବିନି, ଧରା ପଡ଼ିଛୁ ଆମେ ଶାସ୍ତ୍ର ପଢ଼ିଛୁ, ଶାସ୍ତ୍ର ମାପିବୁ ନିଜେ ବି ମାପବୁ, ନିଜେ ବି ବସୁଛୁ ବାପା ସେଇ ଦଣ୍ଡିପାଲାରେ ନିଜେ ବସିକି ମାପୁଛି କେତେ କିଲୋ ହେଲା, ଏଠି ଆଇପଡ଼ନ୍ତିନି ନା ସାଧୁ ଜାଣିଛ ନା ଭାବିଲେ ସାଧୁ ପତ୍ର ଦୁଇଟା ଅଛି ସ୍କେଲ ମ ଏ ଯୋଉ କ'ଣ ଆଜିକାଲି ବାହାରିଲାଣି ଏ ଯୋଉ ପକେଇ ଦଉଛ ଟପ 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 ହେଇ ଉଠୁନି ଓଜନ କରିବା ପାଇଁ, ଧାନ ଫାନ ଓଜନ କରୁଛ, ତୁ କ'ଣ ଏଇଟା କହୁଛ କମ୍ପ୍ୟୁଟର କଣ୍ଟା, ବାବା ବାବା ପାଖରେ ସେଇଆ ଅଛି, ସେ ଶାସ୍ତ୍ର ଯେତେବେଳେ ବସି ପଡ଼ିବ ତା ନିଜ ଆରେ ବାବା ଏତିକି ଓଜନ ମୋର 30 kg, ଆଉ ସେଇଟା ସିଏ ତା ଦେଲା ମୋର 30, ତାହେଲେ ସେଇଟା ଶାସ୍ତ୍ର ପଡ଼ିଲା ଆଉ ଜଣେ ଦେଖିଦେବ ଭାଇ ସିଏ ବି ଏତିକି, ଶାସ୍ତ୍ର ତା ଚକ୍ଷୁଟା ଆଉ ତୁମେ ଯେତେ ପ୍ରକାର ବୁଲେଇ ଚୁଲେଇ ଯେତେ ପ୍ରକାର କଥା କୁହ ଏଇଟା ଠିକ ଏଇଟା ଭୁଲ ଆମେ ମାନିବୁନୁ, ସ୍ଥାନ କାଳ ପରିସ୍ଥିତିରେ ଆମକୁ ଦେଖିବାକୁ ପଡ଼ୁଛି କି ସତ୍ୟ କେଉଁଟା ଆମେ ଜାଣିଛୁ, ସାଧୁର ମୁଖ ସେମାନେ କେହି ବନ୍ଦ କରିପାରନ୍ତିନି, ସାଧୁର ମୁଖ କେହି ବନ୍ଦ କରିପାରନ୍ତିନି, କାହିଁ ବନ୍ଦ କରିପାରନ୍ତିନି, ସାଧୁ ଠିକ କେଉଁଟା ଭୁଲ କେଉଁଟା ଜାଣିଛି, କିନ୍ତୁ କ'ଣ କରୁଛି ନା ଭୁଲଟାକୁ ଠିକ କରିବା ପାଇଁ ତା ସମୟଟା ଦେଉଛି, ଏ ଲୋକଟା ଭୁଲ ତାକୁ ତାକୁ ଚାନ୍ସ ଦେବା ସେମିତି ଠିକ ହଉ, କିନ୍ତୁ ତା ମଧ୍ୟ ଭାବନି ସେଟା ସାଧୁର ଦୁର୍ବଳତା, ସାଧୁ ଠିକ କ'ଣ ଜାଣିଛି ଭୁଲ କ'ଣ ଜାଣିଛି, କିନ୍ତୁ ବହୁତ ଭୁଲ ଲୋକ ବି ପାଖରେ ରଖେ, କାହିଁ ଭଗବାନ ଠାକୁର ମନା କରୁଛନ୍ତି ତୁମେ କେବେ କୌଣସି ଗୋଟେ ଦୋଷୀକୁ କେବେ ବି ତୁମେ ଛାଡ଼ନି, ସବୁବେଳେ ଚେଷ୍ଟା କର ଲାଷ୍ଟ ପର୍ଯ୍ୟନ୍ତ ତାକୁ କରେକ୍ସନ କରିବା ପାଇଁ, ଯେତେବେଳେ ସିଏ ତୁମକୁ ଆଟାକ୍ କରିବା ପାଇଁ ଚେଷ୍ଟା କରେ ତାହେଲେ ତାକୁ ଛାଡ଼ିଦେବ, କାହିଁକି ସେ ତାର ଆଉ ମଙ୍ଗଳ ହବାର ନାହିଁ, ଯିଏ ମଙ୍ଗଳ କରିବା ପାଇଁ ଚାହୁଁଛି ତାକୁ ସିଏ ତାକୁ ଛାଡ଼ିଦେବ ସେତେବେଳେ, ତେଣୁ ଲୋକମାନେ ଭାବନ୍ତି ସାଧୁମାନେ ଏ ଲୋକ ଗୁଡାକୁ ରଖୁଛନ୍ତି ମାନେ ସାଧୁମାନେ ସେଇଭଳିଆ, ଲୋକମାନଙ୍କର ଆଇଡ଼ିଆ କ'ଣ ଏଇଟା ଏ ବଦଳ କରିଥିଲେ ତାକୁ ରଖିଛନ୍ତି, ସେ ଝିଅ ବୋଉ ଏମିତି କରିଥିଲା ସେ ଝିଅଟାକୁ ରଖିଛନ୍ତି, ସେ ବୋଉ କିରେ ତୁମର ସେଟା କାମ ନୁହେଁ ତୁମେ ଜାଣିପାରିବନି, ତୁମେ ଗୋଟେ ଆତ୍ମ ଜୀବଟାକୁ ଦେଖୁଛ କି, ତୁମେ ଦୋଷୀ 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 ବୋଲି ତୁମେ ଯାହାକୁ ଦୋଷୀ ବୋଲି ତାକୁ ଘୃଣା କରିଦେଉଛ, ତୁମକୁ ଲୋକ ଦୋଷୀ ବୋଲି କରିକି ଘୃଣା କରିଦେଇଛନ୍ତି, ଜଗତରେ ବଞ୍ଚିବ କେମିତି ଗୋଟେ ଲୋକ, ସାଧୁଙ୍କର କାମଟା ଅଲଗା, ସାଧୁ ନିରପେକ୍ଷ ସେ ଜାଣିଛନ୍ତି ସତ୍ୟଟା କ'ଣ, ଯେମିତି ଗୋଟେ ଉଦାହରଣ ଦେବି ତୁ ଖରାପ ଲାଗିପାରେ କାରଣ ସତ୍ୟ, ମା ଜାଣିଛି ମୋ ଝିଅଟା ଖରାପ କାମ କରିଛି ବା ପୁଅଟା ଖରାପ କାମ କରିଛି ବୋଲି, କିନ୍ତୁ ମା ସେଠୁ ଚାପି ହୃଦୟରେ ରଖେ, କିନ୍ତୁ ବାହାଟା କରିଦେଲେ ଗଲା ପୁଅଟା ବାହା ହେଇଯାଉ ତାର ଗଲା ତା କଳଙ୍କଟା ମିଟିଯିବ, କି ଝିଅଟା ବାହା ହେଇଯାଉ ଚାଲିଯିବ, କିନ୍ତୁ ତା ମାନେ ନୁହେଁ ଯେ ମାର ଏଇଟା ଦୁର୍ବଳତା, ମା ତା ଭବିଷ୍ୟତ ଦେଖୁଛି ନା ଦୁଃଖଟା ପାଉଛି, ଜଣେ କହିବେ ମା କାହିଁ ସେଭଳିଆ ଝିଅଟାକୁ ରଖିଛି କବିତା କରୁଥିନି ଘରୁ, କି ସେଟା ତ ସେଟା ତ ତୁ ମା ହେଇନୁ ନା ତୁ କ'ଣ ଜାଣିବୁ, ଲୋକ ସେମାନେ ସାଧୁଙ୍କ ଆଙ୍ଗୁଳି ଦେଖିବାକୁ ବହୁତ ସୁଯୋଗ ପାଇଯାନ୍ତି, ଏ ବଦଳ ସେଟାକୁ ରଖିଛନ୍ତି ଏଟାକୁ ରଖିଛନ୍ତି ସେଟାକୁ ରଖିଛନ୍ତି, ସିଏ ରହିବ କୋଉଠି, ତୁମ ପୁଅ ଯଦି କାଲି ବଦଳ ସେ ତୁମକୁ କୋଉଠି ରଖିବ, ତୁମ ପୁଅ ଯଦି ଆସି ମୋ ପାଖରେ ପହଞ୍ଚିବ ମୁଁ ତାକୁ କ'ଣ କରିବି, ତୁମେ କହିବ ତାକୁ ବାବା ରଖି ଟିକେ ବୁଝେଇଲ, ତୁମେ ବି କହିବ ଆଜି ପର୍ବକୁ ରଖିଛ ବୋଲି ତୁମେ ଆଙ୍ଗୁଳି ଦେଖାଉଛ, ତୁମ ପୁଅ ଦୁଷ୍ଟ ହେଇଯିବ ତୁମେ ବାବାକୁ ଛାଡ଼ିଦେବ, ହଁ କାଳ ବାବା କତିରେ ବସିଲେ ଟିକେ ଭଲ ହେଇଯିବ, ସେ ସାଧୁକୁ ବୁଝିବାଟା ବହୁତ କଷ୍ଟ, ସାଧୁ ସାଧୁ ପ୍ଲାଟଫର୍ମଟା ଜଗତର ନାହିଁ କହିଲେ ଚଳେ, କିନ୍ତୁ ସାଧୁକୁ ଏ ଜଗତରେ ବଞ୍ଚିବାଟା ବହୁତ କଷ୍ଟ, ସେ ସେଥିରେ ଯିବୁ ସାହାଯ୍ୟ କରିବ ଆତ୍ମଚେତନା ଦୃଷ୍ଟିରୁ, ସମାଜ କ'ଣ ଧରି ରଖିଛି ତାର ଦୋଷ ଗୁଡ଼ାକୁ, ସେ ଲୋକର ଦୋଷକୁ ଧରି ରଖିଛି, ସାଧୁ କ'ଣ କରୁଛି ତା ଦୋଷଟାକୁ ଛାଡ଼ିକି ଏ ଲୋକଟା କେମିତି ଗୁଣି ହବ ତାକୁ ଲଗେଇବ, ଏ ସମାଜ ତୁମକୁ ଆଟାକ୍ କରିବ, କିନ୍ତୁ କେବେ କେହି ଭାବିବା ଉଚିତ ନୁହେଁ ସାଧୁର ଦୁର୍ବଳତା ଅଛି, ପ୍ରକୃତ ସାଧୁ ଦୁର୍ବଳତା ନାହିଁ, ସେ ସତ୍ୟଟାକୁ କ'ଣ ଜାଣିଛି, ସତ୍ୟଟାକୁ କ'ଣ ଜାଣିଛି, କି ସେ ପୁଣି ସ୍ନେହ ଦେଇ ଗୋଟେ ଲୋକଟାକୁ ଚେଷ୍ଟା କରି ବଦଳି ଯାଉ, କାରଣ ସେ ଯେଉଁ ଜନ୍ମରେ ହେଇଥାଏ ଭୁଲ ପଥରୁ ଠିକ୍ ପଥକୁ ଆସିବ ନା, ସେ ତ ଭୁଲ ତ କରିଦେଇଛି, କିନ୍ତୁ କେବଳ ଗୋଟିଏ ଜାଗାରେ ସାଧୁ ହାତ ଛାଡ଼ିଦେବ, ଯେତେବେଳେ ଦେଖିବି ବୈଷ୍ଣବଙ୍କୁ ଅପରାଧ କଲା କି ନିଜ ଆଡ଼କୁ ମୋତେ ବି ଜ୍ଞାନ କରୁନି, ତାକୁ ଆଉ ରଖିକି ଲାଭ କ'ଣ, ଯେଉଁ ଗଛ ମୂଳରେ ରହିଛ ସେ ଗଛ କାଟିବ, ସେ ଗଛ ତୁମ ପାଖରେ ପଡ଼ିବ ପଳାଉ ଶୀଘ୍ର, ସେଠୁ କହିଲେ ବୁଝୁଛ କି ନାହିଁ, ଯେଉଁ ଗଛର ମୂଳ ରହିଛି ସେ ଗଛକୁ କାଟିବାକୁ ଚାହିଁବ କ'ଣ ହବ, ସେ ସାଧୁ ପାଖରେ ଯିଏ ରହିକି ସାଧୁକୁ ମାରିବାକୁ ଚାହିଁବ ପଡ଼ିବ, ତାପରେ ସେ ଗଛ ପଡ଼ିବ, ସାଧୁ ବିଷୟ ଲୋସି ନାହିଁ ଗଛ ତଳେ କଟା ଗଛ କଟା ମୁଁ ଦେଖିଛି, ତୁମ ଗଛଟା କ'ଣ ଦେଖିଛି ଭାବିଲି, ମୁଁ ଗଛ କଟା ବି ଦେଖିନି, ତୋର କିଛି ମନ ନାହିଁ, ତୋର ଖାଲି ଟଙ୍କା ଆଉ କାଗଜ ତୁମ ବାୟା କରିଛି ଆଉ କ'ଣ ଦେଖିବ, ବଡ଼ ବଡ଼ ଗଛ ସବୁ ଘର ଚାଳ ଘର ଥାଏ ସବୁ କଟା ହୁଏ, ବଡ଼ ବଡ଼ ତେନ୍ଦୁଲି ଗଛ ଥାଏ ସବୁ କଟା ହବ ପୁରା ସବୁ, ତୁମ ଆଡ଼େ ଚାକୁଣ୍ଡ ନା ଆଉ ସେତେବେଳେ ଚାକୁଣ୍ଡ ଥିଲା ଚାକୁଣ୍ଡା ଚାକୁଣ୍ଡ ଏମନ୍ତ ଭୂମି ଚାକୁଣ୍ଡା ବୁଣିଲେ ଉଠଇ ନା, ଚାକୁଣ୍ଡ ଗୋଟେ ଗଛ ଚାକୁଣ୍ଡାଟାକୁ ଲାଷ୍ଟରେ ଲଗା ହେଇଛି, ଏମନ୍ତ ଭୂମି ଚାକୁଣ୍ଡା ବୁଣିଲେ ଉଠ ଆମର ପଢା ହଉଥିଲା, ତାର ଆଉ ଗୋଟେ ପଦ କ'ଣ ଅଛି, ହଁ ଛାମୁଜା ଦେଲେ ହରସେ ପାଉଁ ପାଉଁ ଗଲା ବରସେ, ସେଇ ଯୋଉ ସେଇ ସେଥିରେ ସେ ଲେଖା ହେଇଛି, ସେଥିରେ ଲେଖାଛି, ଏବଂ ତ ଭାଇ ଚାକୁଣ୍ଡା ମଣିଲେ ଉଠ ନାହିଁ। ବର୍ତ୍ତମାନ ସେଇ କାଠ ହେଲା ସବୁଠୁ କଳିଯୁଗ ଦେଖୁ ନା, ସେଇଟା ହେଲା ଭାଲ୍ୟୁଏବୁଲ କାଠ। ଏ ଜଗତ ପାଗଳା ମାନଙ୍କର ଜଗତ, ଏଇଟା କେବଳ ମହାପ୍ରଭୁ ଆସିକି ଆମକୁ ଠିକ କରିଛନ୍ତି। ଗୋଟେ ପାଗଳାଖାନା ଭଳିଆ ଲାଗୁଛି ମୋତେ। ଗଛ କଟା, ଗଛ କଟା କାଟିକି କଣ କରିବ ସାଧୁ? ସେଇଭଳିଆ ଦେଖେ ସାଧୁ, ଡାକ ମାରିବ, ଡାକ ମାରିବ, ଡାକ ମାରିବ, ପଳା ଭାଇ, ପଳା 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 ପଳା, ସାବଧାନ ବୈଷ୍ଣବ ପ୍ରତି ସାବଧାନ। ସେ ଦେଖେ ଦେଖିବ ହବନି, ତା ଠେଲି ବାହାର କରି ପଳା, ଗଛ ପଡ଼ିବ ତ ଉପରେ, ଆଉ ବୈଷ୍ଣବ ପ୍ରତି ପଡ଼ିବ, ତୁ ମରିଯିବୁ, ପଳା ଦୂରେଇକି ରହ, ବରଂ ଯାହା କର୍ମ ହେଉଛି ସାଧୁ ବିଦା କରିଦେବ। ଗଛ ପଡ଼ିଲା ବେଳେ ଦେଖିଛ, ଗଛ କାଟିଲା ବେଳେ କେମିତି କଟାଯାଏ, କେମିତି କଟାଯାଏ, ଗୋଟେ ସାଇଡ୍ କଟା, ଗଛକୁ ଆଗେ ଯାଇ ବୁଲିବେ ଚାରି କର। ତୁ କି ଜାଣିଛ ଗଛ କଟା? କିଛି ଜାଣିନ, ଗଛ ଦେଖିବେ ବୁଲିବେ, ଦେଖ କେଉଁ ପଟକୁ ଗଛଟା ଢଳିଛି, ତାର ଅପୋଜିଟ୍ ପଟକୁ ରସି ସବୁ ଟଣା ହବ, ଟଣା ହେଇକି ଛିଡ଼ା ହବନି, କ୍ଷୀରଟା ରଖିଦିଅ ଉପରକୁ, ଏପଟକୁ ଏପଟ କାଟିବେ, କାଟି କାଟି ସେ ଟିକେ କାଟୁଥିବେ, ଏଣେ ସବୁ ଟଣା ଚାଲିଥିବ, ଡକା ଡକା ଡକି ଚାଲିଥିବ, ଗଛ ମୋଡ଼ି ହେଇଯାଏ, ଗଛଟା ମୋଡ଼ି ହେଇଯିବ, ଓଜନଟା ନା ଯାଏ ଦୁଇଟା 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 କ'ଣ ଯେଉଁଟା ମୁଡ଼ି ହେଇଯାଏ, ତାରି ଉପରେ ପଡ଼ିବ, ସେ ଡାକ ମାରୁଥିବ, କାଟିଗଲେ ଡାକ ମାରୁଥିବ, ଏ ସାବଧାନ ରୁହ ସାବଧାନ ରୁହ। ସାଧୁ ସେଇଭଳିଆ, ସାଧୁ ପାଖରେ ଯାଉ ରଖିବ ତାକୁ ସବୁବେଳେ, ଇଏ ଗୋଡ଼ି ପଡ଼ିବ, ତାପରେ ଅପରାଧ କଲେ ମରିବ, ହଇରାଣ ହବ, ତାକୁ ଡାକ ମାରିଥିବ, ଦେଖିଲା ତାହେଲେ ଏଇଟା ପୁରା ପଡ଼ିଯିବ, ସାଧୁ ସେତେବେଳେ ଛାଡ଼ିବ, ଲୋକ ତ ଏଇଟା ସବୁ ବୁଝିପାରିବେନି କିଛି, ସାଧୁଟାକୁ କେମିତି ଲୋକ ଚିବ, ସେ ଗଲେ ଗୋଟେ ବଚନ, ବଚନ ଚିହ୍ନ, ବଚନ ମାନେ ଏଇଭଳିଆ ଯୋଉ ପ୍ରବଚନ ପ୍ରବଚନ ନୁହେଁ, ପ୍ରବଚନ ଆଜିକାଲି ଶବ୍ଦ ଏଇଟା ତ ପାଲା ଗାୟକ ବେଳେ ସବୁ ଘୋଷି ପକେଇବେ, ମଧୁର ମଧୁର କଥା କହିକି ଲୋକଙ୍କୁ ବୁଝେଇଦେବେ, ଏ ସବୁ ଗୁରୁ କରୁଥାର ଗୋଟେ ଗୋଟେ ନାହିଁ, ତାର ବଚନଟା ତମ ହୃଦୟ ଭିତରେ କେଉଁ ଭାବଟା ସଞ୍ଚାର କରୁଛି, କେଉଁ ଭାବଟା ସଞ୍ଚାର କରୁଛି, ଆଉ ସେ ହୃଦୟ ଭିତରେ ତୁମ ଜୀବନର କ'ଣ ପରିବର୍ତ୍ତନ ହେଉଛି। ଖାଲି କାନକୁ ମଧୁର ଶୁଣିଲେ କ'ଣଟା ହବ? ସେଥିପାଇଁ ଏପ୍ରଭୁପାଦ ଗୋଟିଏ ଜିନିଷ କହୁଛନ୍ତି, ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ହେଉଛି କୃଷ୍ଣ ଚେତନର ବ୍ୟକ୍ତି କିପରି କଥା କୁହେ, କାରଣ ଲୋକର ପ୍ରଧାନ ଗୁଣ ବା ଲକ୍ଷଣ ହେଲା ତାର କଥା। ଭାବିଲେ ବୁଝିପାରୁଛ ଟି, ତୁମେ ଯେତେ ଭଲ ଭାବେ କହିଲେ କ'ଣଟା, ତ କଥା ହେଉଛି ଲକ୍ଷଣ, କଥା ହେଉଛି ବଡ଼, ସଂସାର ସବୁଠୁ ମୂଲ୍ୟ କ'ଣ ଜାଣିଛୁ ଭାବିଲୁ, କ'ଣ ସବୁଠୁ ବଡ଼ ଟଙ୍କା କେଉଁଟା, ବଚନ। ତୁମେ ଖଟି ଖଟି ଏତିକି ନାହିଁ, ପଦେ କହିଦେଲେ ଏତିକି ଆସିବ, ସାଧୁମାନେ ଦେଖୁଛ ତ ବସି ଯାଉଛନ୍ତି, ଆସି ଚେକ୍ ପହଞ୍ଚି ଯାଉଛି, ତୁମେ ଧର ଖଟୁଥିବ ରାତି ଦିନ, କାହିଁକି ତାଙ୍କ ବଚନକୁ ସିଦ୍ଧ କରିଛନ୍ତି, ଏକ୍ସପ୍ଲୋରିଂ କରୁନାହାନ୍ତି, ସେ ଏମିତି ବଚନ କହୁଛନ୍ତି, ଗୋଟେ ଶୀତ ଗୋଟେ ଯାହା ଯାହାର ପ୍ରାଣ ନଷ୍ଟ ହେଉଛି, ଯିଏ ଯିଏ ମୃତ୍ୟୁମୁଖ ଯାଉଥିଲା ସେ ବଞ୍ଚିବା ପାଇଁ ଆସୁଛି, ସେଥିରେ ସେ ଧନ କ'ଣ ମୋତେ ସାଧୁ ବଞ୍ଚେଇଛି, ଟଙ୍କାଟା କ'ଣ ଲୋକ ସାଧୁ କ'ଣ ଗୋଟେ ବାର୍ଗେନିଂ କରୁଛି ନା, ଗୋଟେ ସାଧୁ ଗୋଟେ ଲୋକ ଗୁଡାକୁ ଏକ୍ସପ୍ଲୋରିଂ କରିକି ତାଙ୍କୁ ଠକଉଛି, ଏଟା ସାଧୁର ଲକ୍ଷଣ ନୁହେଁ, ସେମାନେ ଜୀବନ ପାଉଛନ୍ତି, ସେଥିପାଇଁ ଧନ ତାଙ୍କ ପାଖରେ କିଛି ନୁହେଁ, ଆଉ ସାଧୁ ପାଖରେ ବି ଧନ କିଛି ନୁହେଁ, ସେ ଆଣୁଛି ଭୋଗ କରିବା ପାଇଁ, ସେ ଯେଉଁ ରୁଟି ଶୁଖିଲା ଦିନ ରୁଟି ଖାଇବା କଥା ଖାଇବ, ତାପରେ ଠାକୁରଙ୍କର ସେ ଭଲ ଲାଗିଲା। ମୁଖ୍ୟ ଲକ୍ଷଣ ହେଲା ତାର ବଚନ, ବ୍ୟକ୍ତିର ପ୍ରବାଦ ସିଧା ଲେଖିଥିଲେ, ପ୍ରଧାନ ଗୁଣ ବା ଲକ୍ଷଣ ହେଲା ତାର କଥା। କଥିତ ଅଛି, କଥା ନ କହିଥିବା ପର୍ଯ୍ୟନ୍ତ ତୁମେ ମୂର୍ଖକୁ ମୂର୍ଖ ବୋଲି ଜାଣିପାରିବ ନାହିଁ। କଥାଟା କହିନା, ତୁମ ପଣ୍ଡିତ ଗୋଟେ ବସିଦେବ ଗୋଟେ ପେଣ୍ଡାଲ, ପଣ୍ଡିତ ବସିଦେବ ମୂର୍ଖ ବସିଦେବ, ଡ୍ରେସ୍ ପିନ୍ଧି ଦୁଇଟା ସାଧୁ ପକେଇ କହିବ, ତୁ କିଛି କଥା କୁହନି, ମୂର୍ଖ ବେକାର ବେଶୀ ଗଳା ଫୁଲମାଳ ପଡ଼ିବ, ସେ ମୋଟା ସୁଟା ଦେଇଥିବ ମୂର୍ଖଟା, ମୋଟା ସୁଟା ହେଇଥିବ ପୁରା ପୁରା ଦେଖିବା ପାଇଁ ବଢ଼ିଆ, ହେଲେ ବାବା ଯେହେତୁ ସେ ପତଳା ମଲା 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 ହେଇଥିବ, ସେ ବଗ ଭଳିଆ ନଡ଼ର ହଉଥିବ, ତ କିଏ ପଚାରିବ, ସେ ଗଧଟା ସେ ମୂର୍ଖ ହେଲେ ତା ପାଖରେ ମାଳ ପଡ଼ିବ, ପାଟି ଖୋଲୁନି, ଆଉ ପାଟି ଖୋଲିଲେ ଧରା ପଡ଼ିବ, ଯାହାର ଯୋଉ ଅନ୍ତର ହବଟା ବଚନର ପଳେଇ ଆସିବ, ପଳେଇ ଆସିବ ନା, ବଚନ ତାର ଗୋଟେ ଲୋକ ଚିହ୍ନା ହବ ନା, ଆଉ ସେଠି ସେ କହିଦେଲେ ବାସ୍ତବରେ ଯେପର୍ଯ୍ୟନ୍ତ ସେ କଥା ନ କହିଛି ସେପର୍ଯ୍ୟନ୍ତ ଖୁବ୍ ସୁନ୍ଦର ପୋଷାକ ପିନ୍ଧିଥିବା ଏକ ମୂର୍ଖକୁ ତୁମେ ମୂର୍ଖ ବୋଲି ଜାଣିପାରିବ ନାହିଁ, କିନ୍ତୁ ସେ କଥା କହିଲା କ୍ଷଣି ଜଣାପଡ଼େ ଯେ ସେ ଗୋଟିଏ ମୂର୍ଖ। କୃଷ୍ଣ ଚେତନଶୀଳ ବ୍ୟକ୍ତିର ପ୍ରଧାନ ଲକ୍ଷଣ ହେଲା ସେ କେବଳ କୃଷ୍ଣ କଥା କୁହନ୍ତି ଏବଂ କୃଷ୍ଣ ସମ୍ବନ୍ଧୀ କଥା ହିଁ କୁହନ୍ତି, ବାସ୍ ଫିନିଶ, ତାର ଅଲଗା ଫାଲତୁ ଟକ୍ କିଛି ନାହିଁ, ସେ କୃଷ୍ଣ କଥା କହିବେ ନା, କୃଷ୍ଣ ସମ୍ବନ୍ଧୀ, କେମିତି ସେବା ହବ, କେମିତି ପୂଜା ହବ, କେମିତି କ'ଣ ହବ, କାହାକୁ, ସବୁବେଳେ କୃଷ୍ଣ ଟପିକ୍ସ, ସେଥିରୁ ଜାଣିବା ଏଇଟା ସାଧାରଣ ଲକ୍ଷଣ। ଅନ୍ୟ ଲକ୍ଷଣ ଗୁଡ଼ିକ ସ୍ୱତଃ ପରିସ୍ଫୁତ, ଏଇଟା ଗୋଟେ ପ୍ରବନ୍ଧ ଇମ୍ପୋର୍ଟାଣ୍ଟ ପଏଣ୍ଟ, ଏ ଯୋଉ ଚାରିଟା ପ୍ରଶ୍ନ କହିଲେ, କିମ୍ ଆସିତ୍ ବଜେତେ କିମ୍ କା ଭାଷ, କା ଭାଷା ଶୀତ ପ୍ରଜ୍ଞା, କା ଭାଷା ସେ କହିଲେ ଏଇ ଗୋଟେରୁ ଅଲଗା ଲକ୍ଷଣ ଗୁଡ଼ା ପ୍ରକାଶ ପାଇବ। ଯଦି ସେ କୃଷ୍ଣ କଥା ସବୁବେଳେ କହୁଛନ୍ତି ଅଲଗା ଲକ୍ଷଣ ଅଟୋମେଟିକ୍ ଚାଲି ଆସିବ, ସ୍ୱତଃ ପ୍ରକାଶିତ ହେବ। ଏସବୁ ବିଷୟରେ ନିମ୍ନରେ ବର୍ଣ୍ଣନା କରାଯାଇଛି, ତା ପଛରେ ଆସିବ। ସେ ତେଣୁ ଆଜିର କଥାର ସାର ବା ଏ ଯୋଉ ଭଗବାନ ଆଣୁଛନ୍ତି ଦ୍ୱିତୀୟ ଦେହ କେମିତି କେମିତି ଘୁରେଇ ଘୁରେଇକି ଆଣିଲେଣି, କୁଆଡ଼େ କୁଆଡ଼େ ବୁଲେଇ ବୁଲେଇ ପ୍ରଭୁଜନକୁ ଆଣୁଛନ୍ତି। କର୍ମଯୋଗକୁ ଆଣିଲେ, ଆତ୍ମଜ୍ଞାନ କହିଲେ, ଆତ୍ମଚେତନକୁ ଆତ୍ମାନୁଭୂତି ଲାଭ କରିବାକୁ ହେଲେ ନିଷ୍କାମ କର୍ମ କରିବାକୁ ପଡ଼ିବ। ନିଷ୍କାମ କର୍ମର ଲକ୍ଷଣ ହେଲା ଫଳ ଅଭିଳାଷରୁ ମୁକ୍ତ ହେବାକୁ ପଡ଼ିବ, କର୍ତ୍ତୃତ୍ୱ ଅଭିମାନ ଛାଡ଼ିବାକୁ ପଡ଼ିବ, ବିଶ୍ୱାସ ଶକ୍ତି ଛାଡ଼ିବାକୁ ପଡ଼ିବ। ତାପରେ କ'ଣ ହେବ ନା, ଏଗୁଡ଼ା ଜାଗ୍ରତ ହେଉଛି ଆମର ବେଦର ତିନି ଗୁଣରୁ। ତିନି ଗୁଣର ବେଦର କର୍ମପ୍ରାପ୍ତି ଆସକ୍ତି ହେଲେ ତୁମର ସବୁବେଳେ ମନ କର୍ମାସକ୍ତି ରହିବ, ସ୍ଥିର ହେଇପାରିବନି, ନିଶ୍ଚଳା ବୁଦ୍ଧି ହେବନି। ବର୍ତ୍ତମାନ ନିଶ୍ଚଳା ବୁଦ୍ଧି ଆଣିଲେ ୟାକୁ ଛାଡ଼ିଦେବ, କାମନା ଶୂନ୍ୟ ହେଇଯିବ, ତୁମ ବୁଦ୍ଧି ନିଶ୍ଚଳ ହେବ, ସ୍ଥିତପ୍ରଜ୍ଞ ହେବ। ସ୍ଥିତପ୍ରଜ୍ଞ ମାନେ ତୁମେ ଜ୍ଞାନନିଷ୍ଠ ହେଲ, ସ୍ଥିତପ୍ରଜ୍ଞ ଜ୍ଞାନନିଷ୍ଠ ଅବସ୍ଥାରେ ଆତ୍ମାନୁଭୂତି ଲାଭ କରିବ। ସେ ସମୟରେ ସ୍ତରଟା କ'ଣ ଆରମ୍ଭ ହେଲା, କ'ଣ ସେ ଲୋକର ଲକ୍ଷଣ, କେବଳ ଭଗବାନଙ୍କ କଥା, କୃଷ୍ଣ କଥା, କୃଷ୍ଣ ସେବା, କୃଷ୍ଣ ନାମ, କୃଷ୍ଣ ସବୁ କୃଷ୍ଣ। ଆଉ ଗପର ଗପର ଟପର ଟପର ଏସବୁ ଏଇ ଯେଉଁ ଏଣୁ ତେଣୁ ସବୁ କସିବି ଜଣାପଡ଼ିବ, ୟାର କିଛି ଆତ୍ମାନୁଭବ ନାହିଁ। ମୁଁ ସମୟ କାହିଁ, ଆମର ବହୁତ ବିଜନେସ୍, ବହୁତ କାମ କରିବାର ଅଛି। ଗୀତା ବହୁତ ଗୋଟେ ବୈଜ୍ଞାନିକ ପଦ୍ଧତିରେ ପୁରା ଯାଉଛନ୍ତି, ଗୋଟେ ଭଗବାନ ଏମିତି ଗୋଟେ ସାଇଣ୍ଟିଫିକ୍ ଭାବରେ ତାକୁ କହିଛନ୍ତି, ଶିଷ୍ୟ ଟିକେ କହିଛନ୍ତି, ଗୋଟେ ବୈଜ୍ଞାନିକ ଭିତରେ ତାଙ୍କୁ ଯୁକ୍ତି କରିକି ଅର୍ଜୁନଙ୍କୁ ସବୁ ପରାସ୍ତ କରିଛନ୍ତି। ଆଉ ଅର୍ଜୁନ ଛାଡ଼ି ନାହାନ୍ତି ନା, ଅର୍ଜୁନ ଗୋଟେ ଫାର୍ଷ୍ଟ କ୍ଲାସ୍ ଡିସେବୁଲ୍ ନା, ଅର୍ଜୁନ ସବୁ କୋଶ୍ଚିନ୍ ଗୁଡ଼ାକ ଯେଉଁଠି ସିକ୍ରେଟ୍ ମାଇଣ୍ଡ ଗୁଡ଼ାକ ଅଛି ତାକୁ ଅର୍ଜୁନ କୋଶ୍ଚିନ୍ କରିଛନ୍ତି। ଏଇଟା ତାଙ୍କ ପ୍ରଥମ ପ୍ରଶ୍ନ, ଏଭଳି ମୁଖ୍ୟତଃ 12-15 ପ୍ରଶ୍ନ ଆସିବ, ପୁରା ଟୋଟାଲ୍ ଗୀତା କଭର କରିଛି। ଆଉ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ଗୁଡ଼ା ପ୍ରଭୁ ଯେମିତି ସାଇଣ୍ଟିଫିକାଲି ବୁଝିବା ପାଇଁ ଚାହୁଁଛନ୍ତି, ଅର୍ଜୁନ ସେଭଳି ବୁଝିବା ପାଇଁ ଚାହୁଁଛନ୍ତି। ଆମେ ଗୋଟେ ହଠାତ୍ କିନ୍ତୁ ଗୋଟେ ଜିନିଷ ଭାବି ଦେଉଛୁ ଏତେ ଇଜି ବୋଲି, ଇଟ୍ ଇଜ୍ ନଟ୍ ସୋ ଇଜି। ପ୍ରଭୁ ଡାଇରେକ୍ଟ ଲେଖୁଛନ୍ତି, ଆଜି ମୁଁ ଶୁଣୁଥିଲି ପ୍ରଭୁଚନ ପ୍ରଭୁ କେତେ ସରଳ କହିଛନ୍ତି, ଚାଣ୍ଡ ହରେ କୃଷ୍ଣ ବି ହାପି, କିନ୍ତୁ କହୁଛନ୍ତି ପୁରା ଗୋଟେ ଝାଡ଼ି କହୁଛନ୍ତି, ଇଟ୍ ଇଜ୍ ନଟ୍ ସୋ ଇଜି। ଏଇଟା ଏତେ ସହଜ ନୁହେଁ ଡିଭୋସନ୍, କାହିଁକି ସ୍ପେଶାଲି ପ୍ରଭୁବାଦ କହୁଛନ୍ତି, ତୁମର ଏ ଯେଉଁ ଆଟାଚମେଣ୍ଟ ଗୁଡ଼ା ରହିଛି, କେଉଁଥିପାଇଁ ୟୁଟିଂ ସ୍ଲିପିଂ ମେଟିଂ ଡିପେଣ୍ଡିଂ ଯେଉଁ ଆଟାଚମେଣ୍ଟ ଗୁଡ଼ା ରହିଛି, ଆକୁ ଛାଡ଼ିବାଟା ତୁମ ପାଇଁ କଷ୍ଟ। ତୁମକୁ ହେଲ୍ପ କରାହଉଛି, ସାହାଯ୍ୟ କରାହଉଛି, ତ ଡିଭୋଟ ମାନେ ଆସୋସିଏଟ୍ କର, ରେଗୁଲାର ପ୍ରିନ୍ସିପଲ୍ଟା ପାଳନ କର। ଖାଲି ଭୁଲ ଠିକ୍ ଭୁଲ ଠିକ୍ ଭୁଲ ଠିକ୍ କହୁଥିଲେ ନିଜ ଭୁଲ ରାସ୍ତାରେ, ଦେଖ ଖାଲି ଭୁଲ ଠିକ୍ ବିଚାର କଲେ ଲୋକ ଭୁଲ ରାସ୍ତାରେ ଚାଲେ। ସେ ଭୁଲ ଠିକ୍ ଯିଏ ବାଛିପାରୁଛି, ଠିକ୍ ରାସ୍ତା ଚାଲୁନି କାହିଁକି, ତୁମେ ଅନ୍ୟରେ ଭୁଲ ଦେଖିପାରୁଛ, ତାହେଲେ ଠିକ୍ ରାସ୍ତାରେ ଚାଲ। ମ୍ୟାକ୍ସିମମ୍ ଦେଖ ଯେଉଁମାନେ ଭୁଲ ଭୁଲ ଠିକ୍ ଭୁଲ ଠିକ୍ କହୁଛନ୍ତି, ସେମାନେ ଭୁଲ ରାସ୍ତାରେ ହେଇଥାନ୍ତି, କାରଣ ତାଙ୍କ ଲକ୍ଷଣଟା କ'ଣ ହେଲା, ସବୁବେଳେ ଭୁଲଟା ଦେଖିଲେ ନା, ତାଙ୍କ କନସେସନ୍ ସେଇଟା ହେଲା। ଆମେ ଭୁଲ ଠିକ୍ ଦେଖି ଆମର କାମ ନୁହେଁ, ଆମର କାମ ହେଲା ଆମ କାମଟା କରିବା, ମାଇଣ୍ଡ ୟୋର୍ ଓନ୍ ବିଜନେସ୍। କିଏ ବଦମାସ କରୁଛି କରୁ, କିଏ କ'ଣ କରୁଛି କରୁ, ମୋର ଭଗବାନଙ୍କର ଭକ୍ତି କରିବାର ଅଛି, ନାମ କରିବାର ଅଛି, ସେବା କରିବାର ଅଛି, ଏଇଟା ଆମର ଜବ୍। ଆମ ଚାକିରି କୁହନି, ଚାକିରି ଭାବିଲେ ଆମ ଚାକିରି ହେଲା ଏଇଟା, କିଏ କ'ଣ କରୁଛି ଆମର କାମ ନାହିଁ, ଯିଏ ଯାହା କରୁଛି କରୁ, ନିଜ କାମଟା ନିଜେ କର। ତାହେଲେ ସ୍ଥିତ ପ୍ରଜ୍ଞାନ ଲକ୍ଷଣ କାଲିକି ଶୁଣିବା ଟିକାର କ'ଣ କହୁଛନ୍ତି। ହରେ କୃଷ୍ଣ ହରେ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରମାନନ୍ଦେ, ହରେ 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 କୃଷ୍ଣ।